अकल्प संगम चेष्टया
अकल्प संगम चेष्टया
सपुंता इव पंचरे
सपुंता इव पंचरे
तत्र लब्ध स्मृति दैवा
तत्र लब्ध स्मृति दैवा
कर्म जन्म सतो भवम
कर्म जन्म सतो भवम
स्मरण दीर्घम अनुच्छासम
स्मरण दीर्घम अनुच्छासम
सर्व किं नाम विन्दते
सर्व किं नाम विन्दते
जीवन रे एवली सुजोग मिलवा खूब দুর্লভ বলে ভাগবত কয়ে শাস্ত্রে ভাগবত একাশ্রে কুহাইছি দুর্লভ মানুষ জন্ম তদপি অধ্রুব মাতরম তি দুর্লভ মনে বৈকুণ্ঠ প্রিয় দর্শন দুর্লভ মানব জন্ম প্রাপ্ত হয়েছে ইয়ে হচ্ছে দুর্লভ বহুত 80 লক্ষ জন্ম পার হল পরে জন মানব জন্ম প্রাপ্ত হয়েছে এবং কিন্তু তাঠার আহরি দুর্লভ হচ্ছে বৈকুণ্ঠ প্রিয় দর্শন যে মানে ভগবান প্রিয় যে মানে ভগবান ভক্ত সে যদি আমি দর্শন করে পারলে তাহলে সি হচ্ছে আহরি দুর্লভতর জিনিস কুহাইছি লবেনাপি লবেনাপি তুলেয়াম লবেনাপি না স্বর্গ না পুনর্ভব ভগবত সঙ্গী সঙ্গস্য মর্ত্যানাম কিমতা আশিষ এই মর্ত্য জগতরে অর্থাৎ সমস্তে মরণশীল অবস্থায় অছন্তি এখানে সবথেকে শ্রেষ্ঠ আশীর্বাদ বা শ্রেষ্ঠ সবথেকে কিম আশিষ সবথেকে শ্রেষ্ঠ বর বা শ্রেষ্ঠ সিদ্ধি কোটা না জনে সৎসঙ্গ প্রাপ্ত হবে তাহা সহিত জনে ভগবানকে শুদ্ধ ভক্ত সঙ্গ করছন্তি তা সহিত এমনিকি স্বর্গ মধ্যে সমান হবে সাধারণত যেমানে বৈদিক কর্মকাণ্ডরে স্বর্গ যাওয়া পাই আকর্ষিত হয়েকি কর্মকাণ্ড ধারা সব যজ্ঞ স্বর্গ অনুষ্ঠান করতে সেমানে স্বর্গ প্রাপ্তি হওয়া পাই অভিলাষ পোষণ করে সেসব কর্মকাণ্ডে ধারা সব ব্যবহার করতে কিন্তু এই সাধু সঙ্গ সহিত এক লবে মানে খুব কম সময় সাধু সঙ্গ সহিত এ স্বর্গ পূজা যদি গলে মধ্যে সেটা বি তুলনা করা যাই পারিব না এবং না তুলেয়াম লবে না কি না স্বর্গ না পুনর্ভবন পুনর্ভবন কইলে আমি ভৌতিক জগতরে সবলে জন্ম মৃত্যু লাগি রয়েছে এটি সব বর্ণনা করা যায় সম্প্রদায়ের তারপর মাতা সব কৌশল কিন্তু এইসব এই ভব যেমানে উদ্যোগ গলেনি অপুনর্ভবন তার কুহাযাউছি অর্থাৎ যেমানে মুক্তি পাইগলেনি বৈকুণ্ঠ ধাম গলেনি সে মধ্যে বৈকুণ্ঠ ধাম মধ্যে যে উন্নততর নুহঁ যে সাধু সংগঠন সে মধ্যে তুলনীয় নুহেঁ এবং তুলেয়াম নবে লাগবি নহ স্বর্গ ন ভগবৎ সঙ্গী সঙ্গস্য ভগবানকে যেমানে সাঙ্গ করছন্তি আর ভগবানকে ভক্ত তাঙ্ক সহিত আর কৌশি জিনিস তুলনীয় নুহেঁ এই ভব এই উত্তর জগতের তেমন আজি আপনারা এই ভগবান কথা শ্রবণ করার সুযোগ প্রাপ্ত হয়েছেন ভগবানক নাম কীর্তন শ্রবণ কলে এবং ভগবানক প্রসাদ প্রাপ্ত হলে তেমনি ইয়ে গোটে সুযোগ মিলছে আপনার তেমন আজি আমার মন্দির ধারাবাহিক ভাগবত কার্যক্রম সেথিরে আমার সকালে সে ভাগবত কার্যক্রম করা যায় কিন্তু যেহেতু আপনার আসছেন সেথিরে আমি আজি এই সময় ভাগবত পাঠ করছু আমার আজি শ্রীমদ ভাগবত তৃতীয় স্কন্ধ 31 অধ্যায় বিষয়ে আলোচনা হয়েছে শ্লোক 10 উপরে শ্লোক 9 উপরে আলোচনা হয়েছে এই অধ্যায়ে কপিলদেব তাঙ্কর মাতা দেবউতীকে সব বর্ণনা করছন্তি সাংখ্য দেব বিষয়ে কপিলদেব ভগবান আপনারা জানন্তি ভগবান বিভিন্ন সময়ে বিভিন্ন অবতারে সব আসন্তি তাঙ্কর অবতারের কারণ মধ্যে কুহাযাইছি ভগবত গীতার অধ্যায়ে পরিত্রাণায় সাধুনাং বিনাশায় চ দুষ্কৃতাং ধর্ম সংস্থাপনার্থায় সম্ভবানি বিলিবি সাধুমানঙ্କୁ ସେମାନେ ଭଗବାନଙ୍କର ଯୋଉ ଅବତାର ଏ ସାଧୁମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରେ ଆଉ ସାଧୁମାନଙ୍କୁ ସେ ରକ୍ଷା କରନ୍ତି ଭଗବାନ ଏବଂ ଯେଉଁମାନେ ଦୁଷ୍କୃତ ଦୁଷ୍କୃତି ନ ଯେଉଁମାନେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ ଭଗବାନ ତାଙ୍କୁ ବିନାଶ କରନ୍ତି ଏବଂ ଧର୍ମ ସଂସ୍ଥାପନ କରନ୍ତି ଧର୍ମ ବହୁତ ଗୃଢ ଗଭୀର ତତ୍ତ୍ୱ ସବୁ ରହିଛି ଧର୍ମରେ ଯମରାଜ ତାଙ୍କର ଦୂତମାନେ କହୁଛନ୍ତି ଇଏ ହେଉଛି ଗୁହ୍ୟମ ଦୁର୍ବୋଧ୍ୟମ ଦୁର୍ବୋଧମ ବିଶୁଦ୍ଧ ଜ୍ଞାନ୍ତ ଅମୃତ ନସିଂହ ଯେଉଁ ଧର୍ମର ତତ୍ତ୍ୱ ଯେଉଁମାନେ ଜାଣନ୍ତି ଧର୍ମ ତତ୍ତ୍ୱ ହେଉଛି ବହୁତ ଗଭୀର ଗୁହ୍ୟ ମାନେ ବହୁତ ଗୋପନୀୟ ସମସ୍ତେ ଏ ଧର୍ମକୁ ଜାଣନ୍ତି ନାହିଁ ଏବଂ ଦୁର୍ବୋଧ୍ୟମ ଆମର ସହଜରେ ବୋଧ ହୁଏ ନାହିଁ କାରଣ ଯେହେତୁ ଇଏ ହେଉଛି ବହୁତ ଗୋପନୀୟ ସେଥିପାଇଁ ଇଏ ହେଉଛି ଦୁର୍ବୋଧ୍ୟ ଯେଉଁମାନେ ଏ ଜ୍ଞାନ ଜାଣନ୍ତି ଧର୍ମ ସମ୍ବନ୍ଧୀୟ ଜ୍ଞାନ ଜାଣନ୍ତି ସେମାନଙ୍କୁ ଗଲେ ହିଁ ଆମେ ଏ ଧର୍ମ ବିଷୟରେ ଜାଣିପାରିବା ସମସ୍ତଙ୍କ ଠାରୁ ଆମେ ଏ ଧର୍ମ ବିଷୟରେ ଜାଣିପାରିବା ନାହିଁ ତେଣୁ ଗୁହ୍ୟମ ଦୁର୍ବୋଧ୍ୟମ ଏବଂ ବିଶୁଦ୍ଧମ ଏଥିରେ କୌଣସି ମଳ ନାହିଁ ଏଥିରେ କୌଣସି ଦୋଷ ତ୍ରୁଟି ଏସବୁ କିଛି ନାହିଁ ଏ ହେଉଛି ବିଶୁଦ୍ଧ ଜ୍ଞାନ এই জ্ঞান আমার সব ভাগবত বর্ণনা করা যাচ্ছে। তেমন ধর্ম সংস্থাপন যে ভগবান করছেন সেইভাবে ভাবে এটি মধ্যে কপিলদেব উপরে আসছেন ভগবান, সে তাঁর পিতা হচ্ছেন কর্দম মুনি এবং মাতা হচ্ছেন দেবহূতী। কর্দম মুনি যে দেবহূতী সে হচ্ছেন মনুকর কন্যা, স্বয়ংভূ মনুকর কন্যা, এবং কর্দম মুনি ব্রহ্মাঙ্কর সন্তান হিসাবে আসছেন। তেমন এই কর্দম মুনি এবং দেবহূতী এইসব বহু বর্ষ কাল তপস্যা করছেন। কর্দম মুনি বহু বর্ষ কাল ব্রহ্মা তাকে কহিলেন তুমি প্রজা সৃষ্টি কর, সেই সে যাই ভগবান আরাধনা করছেন, তপস্যা করছেন, যেপাই কি ভগবান তাঁর উপরে প্রীত হয়ে তাঁর নিজে সে তাঁর পুত্র রূপে আসা সে তাকে বর প্রদান করছেন। এবং তারপরে যেতবে তাঁর দেবহূতীর সঙ্গে বিবাহ হয়েছে, তারপরে অনেক বর্ষ কাল সে পুরুষ তপস্যার গত হয়েছেন, এবং তারপরে সে সঙ্গ করে এই আমার নটি কন্যা প্রথমে জন্ম করেছেন, এবং তারপরে আমার কপিলদেব আসছেন, এবং কপিলদেব যেতবে আসি যাই তারপরে তাঁর পিতা কর্দম মুনি সংসার ত্যাগ করে সে সন্ন্যাস অবলম্বন করেছেন, এবং মাতা দেবহূতীকে বর্তমান কপিলদেব এই সাংখ্য যোগ বিষয়ে বর্ণনা করছেন। প্রকৃতরে কোন ধর্ম কোন ভক্তি কোন কিভাবে আমি ভগবান প্রাপ্ত হওয়া এইসব জিনিস দেবহূতী পচারছেন তাঁর পুত্র কপিলদেব, এবং কপিলদেব সে তাঁর মাতাকে সেসব জ্ঞান প্রদান করছেন যাকি সাংখ্য যোগ নামে পরিচিত, এবং এহা শ্রীমদ ভাগবত তৃতীয় স্কন্ধে বিস্তার ভাবে বর্ণনা করা যাইছে। তুমি এখানে ভগবান কৌশলী তাঁর মাঙ্কু যে কেমিটি পিতা মাতা মিলন পরে এই সন্তান মাতাকে গর্ভে আশ্রয় নিয়ে বুদ্ধি লাভ করে, এবং মাতৃ গর্ভে যেতে সন্তান থাকে সে সময় বহু প্রকার যন্ত্রণা সে উপভোগ করে, যন্ত্রণা সে প্রাপ্ত হুয়ে বহু প্রকার যন্ত্রণা বর্ণনা করা যাই যে শহেটা মিছা কামড়ে যে যন্ত্রণা সেই যন্ত্রণা জনে গর্ভস্থ শিশু সেই যন্ত্রণা উপলব্ধি করে। আপূর্ব বর্ণনা করা যাই তার মাতা যেতে কটু খাদ্য গ্রহণ করছেন বা লবণাক্ত খাদ্য গ্রহণ করছেন বা উর্বর খাদ্য গ্রহণ করছেন, বহু তীক্ষ্ণ বহু রাগ বহু লুণি বহু খটা এইসব খাদ্য গ্রহণ কলা বেড়ে শিশু তাঁর গর্ভে রয়েছে সে মধ্যে বহু পীড়া প্রাপ্ত হচ্ছে, তেমনি এইভাবে ভাবে বহু দুঃখ কষ্টে সে সন্তানটি মাঙ্ক গর্ভে থাই সেতবে তার সাত মাস আসুচি তার সে তার পূর্ব স্মৃতি মনে করছে, এইটি বর্ণনা করা যাচ্ছে তার পূর্ব স্মৃতি অকল্প স্বাঙ্গ চেষ্টায় শকুন্ত ইব পঞ্জরে, যেমনি পঞ্জুরি ভিতরে গোটে পক্ষী থাকে সে বহু ছটফট হয়ে সে চেষ্টা করে কেমনি পঞ্জুরি বাহারি পদার্থ দেওয়া কিন্তু পঞ্জুরি ভিতরে সে বন্ধ নেই রয়েছে। তো সেভাবে ভাবে জনে সন্তান মাতৃগর্ভে রয়েছে শিশু সে মধ্যে সেই গর্ভ ভিতরে রয়েছে সে তার মানে স্বচ্ছন্দ ভাবে সে সেটা রয়েপারে না, বহু কষ্টে তাকে রয়ে পড়েছে। এরপরে বর্ণনা করা যদি শকুন্ত ইব পঞ্জরে, যেমন পিঞ্জরা ভিতরে পক্ষী রয়ে সেই ভাবে সে শিশুটি মাতৃগর্ভে রয়েছে, এবং তত্র লব্ধ স্মৃতি দৈবা দেবতা মানে ভগবানের কৃপারু আমি স্মৃতি প্রাপ্ত হচ্ছে। ভগবত গীতায় ভগবান বর্ণনা করছেন পঞ্চদশ অধ্যায়ে যে সর্বশ্রেচাহং হৃদিশানি বিষ্ণু মত স্মৃতি জ্ঞানম অপমানন্ত, ভগবান সমস্তঙ্কর হৃদয় রয়েছেন এবং ভগবান ঠারু স্মৃতি বিস্মৃতি এবং জ্ঞান এই তিনোটি জিনিস আমি প্রাপ্ত হয়েছি। আমি পূর্ব জন্মরে কোণ থিলা আমার কোণ অবস্থা থিলা আমি কোণ করছিলে এইসব আমি বর্তমান ভুলে যাইছি, কাহিঁকি না ভগবান আমাকে সে বিস্মৃতি দিয়েছেন, পুনি আমি যদি জ্ঞান প্রাপ্ত হয়েছে সে জ্ঞান মধ্যে ভগবান আমাকে দিয়েছেন, ভগবান কৃপা করি কাহাকে বহু জ্ঞানী করছেন কাহাকে নির্বোধ করছেন অজ্ঞানী করছেন, এবং আমার স্মৃতি বহু জিনিস আমার এই জন্মরে মধ্যে বহু পুরোনা জিনিস মধ্যে আমার স্মৃতি রয়েছে বা মনে রাখতেছি আমি সবুজ, তেমন এই যে তিনোটি জিনিস স্মৃতি বিস্মৃতি এবং জ্ঞান এই তিনোটি ভগবান ঠার আসুছে, তেমন মাতৃগর্ভে সেইভাবে ভাবে শিশু সন্তান রয়েছে সেতবে সে সাত মাস কাল তার কোণ চেতনা রয়েছে ସର୍ପନାଶରେ ତାଙ୍କ ଚେତନାଟା ଆସୁଛି। ତେଣୁ ସେହି ସମୟରେ ଏଠାରେ ବର୍ଣ୍ଣନା କରାଯାଉଛି ଦୈବାତ୍ ସ୍ମୃତି ଲବ୍ଧା, ତାର ସ୍ମୃତି ମନେ ପଡ଼ୁଛି। କ'ଣ ସ୍ମୃତି ନା କର୍ମ ଜନ୍ମ ସତୋଦ୍ଭବ, ଶହେ ବର୍ଷ ଧରି ଶହେ ଜନ୍ମ ଧରି କ'ଣ ସବୁ ସେ କର୍ମ କରିଥିଲା ସେସବୁ ତାର ସ୍ମୃତିରେ ଆସୁଛି। ଭଗବାନ ଯଦି କୃପା କରିବେ ତାହେଲେ ଆମେ ଲକ୍ଷ ଲକ୍ଷ ବର୍ଷ ଧର୍ମର କଥା ମଧ୍ୟ ଆମେ କରିପାରିବା। ସେ ସ୍ମୃତି ଆମର ଭଗବାନ ଦେବେ। ଏମିତି ନାରଦ ମୁନି ସେ ଆମର ସେ ଭାଗବତ ବର୍ଣ୍ଣନା କରିଛନ୍ତି, ବର୍ଣ୍ଣନା କରାଯାଇଛି ବ୍ୟାସଦେବଙ୍କୁ ଯେତେବେଳେ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ, ରଚନା କରି କିନ୍ତୁ ସେ ଶାନ୍ତି ପାଇପାରିଲେ ନାହିଁ। ଆମର ଯେଉଁ ରହିଛି ବେଦ, ଉପନିଷଦ, ପୁରାଣ, ବ୍ରହ୍ମସୂତ୍ର, ମହାଭାରତ, ପୁରାଣ ଇତ୍ୟାଦି ସମସ୍ତ ବର୍ଣ୍ଣନା କରିସାରିଲା ପରେ ଅନ୍ତିମରେ ସେ ବ୍ରହ୍ମସୂତ୍ର ରଚନା କରିଲେ ଏବଂ ଭାବିଲେ ଯେ ସମସ୍ତ ବେଦ ସେ ରଚନା କରିଦେଲେ, ସମସ୍ତ ବେଦ ଶାସ୍ତ୍ର ସବୁ ଲିପିବଦ୍ଧ କଲେ, କିନ୍ତୁ ତଥାପି ସେ ଶାନ୍ତି ପ୍ରାପ୍ତ ହେଇପାରିଲେ ନାହିଁ। ତେଣୁକରି ସେ ଯେତେବେଳେ ଗୋଟେ ସମୟରେ ଏଇ ନଦୀରେ ସ୍ନାନ କରି ସେ ଯେତେବେଳେ ବସିଛନ୍ତି ଭଗବାନଙ୍କର ବିଷୟରେ ଚିନ୍ତା କରୁଛନ୍ତି, କ'ଣ ପାଇଁ ସେ ସମସ୍ତ କିଛି ଶାସ୍ତ୍ର ରଚନା କଲେ କିନ୍ତୁ ଶାନ୍ତି କାହିଁକି ପାଇପାରୁନାହାନ୍ତି, ଏ ବିଷୟରେ ଯେତେବେଳେ ଧ୍ୟାନ କରୁଛନ୍ତି ସେ ସମୟରେ ତାଙ୍କର ଗୁରୁଦେବ ଯିଏକି ନାରଦମୁନି ଆସି ସେ ତାଙ୍କୁ କହୁଛନ୍ତି କ'ଣ ପାଇଁ ସେ ଶାନ୍ତି ପାଇପାରୁନାହାନ୍ତି। କହୁଛନ୍ତି ଯଦିଓ ତୁମେ ସମସ୍ତ ବେଦ ଶ୍ରୁତି ଉପନିଷଦ ସବୁ ରଚନା କରିଛ, କିନ୍ତୁ ତା ଦେହରେ ଯେଉଁ ଧର୍ମ ଅର୍ଥ କାମ ଏସବୁ ବିଷୟରେ ଯେମିତି ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏସବୁ ବିସ୍ତାର ଭାବରେ ବର୍ଣ୍ଣନା ହେଇନାହିଁ, ସେଥିପାଇଁ ତମେ ଶାନ୍ତି ପାଇପାରୁନ। ତେଣୁ ସେ ତାଙ୍କର ନିଜର ପୂର୍ବ ଜନ୍ମର କଥା ସେ ମନେ ପକେଇ ତାଙ୍କୁ କହୁଛନ୍ତି ଯେ ସେ ମଧ୍ୟ ଅଶାନ୍ତ ଅବସ୍ଥାରେ ଥିଲେ ଏବଂ ଶାନ୍ତି କେମିତି ପ୍ରାପ୍ତ ହେଲେ ସେ କଥା ସେ ତାଙ୍କର ଶିଷ୍ୟ ବ୍ୟାସଦେବ କହୁଛନ୍ତି। ପୂର୍ବ ଜନ୍ମରେ ସେ ଯେତେବେଳେ ଥିଲେ ଜଣେ ଦାସୀ ପୁତ୍ର ହିସାବରେ ଥିଲେ, ନାରଦମୁନି ଦାସୀ ପୁତ୍ର, ତା ପୂର୍ବ ଜନ୍ମର କଥା ମଧ୍ୟ ତାଙ୍କର ମନେ ଅଛି, ତା ପରେ କହିଛନ୍ତି ସେଇଟା। ପ୍ରଥମେ ସେ ଥିଲେ ଉପବରଣ ନାମକ ଗନ୍ଧର୍ବ ଥିଲେ, ଉପବରଣ ନାମକ ଗନ୍ଧର୍ବ ଆମର ବିଭିନ୍ନ ଉଚ୍ଚ ଲୋକମାନଙ୍କ ବିଭିନ୍ନ ସବୁ ଦେବତାମାନେ ଗନ୍ଧର୍ବ ଯକ୍ଷ ସିଦ୍ଧ ସଂଘ ଏମାନେ ସମସ୍ତେ ଉଚ୍ଚ ଉନ୍ନତ ସବୁ ଲୋକମାନଙ୍କର ସବୁ ରହିଛନ୍ତି ବାସ କରୁଛନ୍ତି। ତେଣୁ ଗନ୍ଧର୍ବମାନେ କହିଲେ ଯେଉଁମାନେ ନୃତ୍ୟରେ ବା ନୃତ୍ୟ ବାଦ୍ୟ ଏସବୁରେ ସେମାନେ ମାନେ ସେମାନଙ୍କର ଇଏ ରହିଛି, ପ୍ରବଣତା ରହିଛି। ତେଣୁ ସେଭଳି ଭାବରେ ଉପକରଣ ନାମକ ଯେତେବେଳେ ଗନ୍ଧର୍ବ ଥିଲେ ନାରଦମୁନି, ସେ ସମୟରେ ଦେବଲୋକରେ ଯେତେବେଳେ ଗୋଟେ ଏଇ ମୂଲ୍ୟରେ ସତ୍ସଙ୍ଗ ଆୟୋଜନ କରାଯାଇଛି, ସେ ସତ୍ସଙ୍ଗରେ ତାଙ୍କୁ ଡକା ହେଇଥିଲା କଥା କୀର୍ତ୍ତନ କରି ଭଗବାନଙ୍କର ଗୀତ ପରିବେଷଣ କରିବା ପାଇଁ, କିନ୍ତୁ ସେ କ'ଣ କରେ ନା ଅନ୍ୟ ଯେଉଁ ଗାନ୍ଧରୀମାନଙ୍କ ସହିତ ଅନ୍ୟ ନାରୀମାନଙ୍କ ସହିତ ମିଶି ସେ ଏ ଭୌତିକ ସଙ୍ଗୀତ ଗାନ କଲେ, ଯେମିତି ଆମର ଆଜିକାଲି ସିନେମା ସଙ୍ଗୀତ ସବୁ ରହିଛି ସେଭଳି ଭାବରେ ଏ ଭୌତିକ ସଙ୍ଗୀତ ସେ ଗାନ କଲେ। ତେଣୁକରି ଦେବତାମାନେ କୁଧ ହେଇ ତାଙ୍କୁ ଅଭିଶାପ ପ୍ରଦାନ କଲେ, ଯାହାଫଳରେ ସିଏ ଗୋଟେ ଦାସୀଙ୍କର ପୁତ୍ର ହିସାବରେ ଜନ୍ମଗ୍ରହଣ କରିଛନ୍ତି। ତେଣୁ ସେଇ ଦାସୀଙ୍କର ପୁତ୍ର ହିସାବରେ ଯେତେବେଳେ ଜନ୍ମଗ୍ରହଣ କରିଛନ୍ତି ସେହି ସମୟରେ ଗୋଟେ ସମୟରେ ଯେଉଁ ଚତୁର୍ମାସ ହୋଇଛି ଆମର ଯେଉଁ ସମୟଟା ଯେଉଁ ବର୍ଷା ଚାରି ମାସ, ଏଇ ଚାରି ମାସଟାକୁ ଚାତୁର୍ମାସ ବୋଲି କୁହାଯାଏ। ଏଇ ଚାରି ମାସରେ ସାଧାରଣତଃ ବୈଷ୍ଣବମାନେ କୁଆଡ଼େ ପଦଯାତ୍ରା କରନ୍ତି ନାହିଁ, ଗୋଟେ ସ୍ଥାନରେ ରୁହନ୍ତି, ଚାତୁର୍ମାସ ପର୍ଯ୍ୟନ୍ତ କୁହାଯାଏ। ତେଣୁ ସେଇଭଳି ଭାବରେ ଗୋଟେ ଚାତୁର୍ମାସ ସମୟରେ ବିଭିନ୍ନ ମୁନିଋଷିମାନେ ଆସି ତାଙ୍କର ମାତା ଯେଉଁ ଲୋକଙ୍କ ପାଖରେ ସେବା କରୁଥିଲେ ବା ତାଙ୍କର ସେବିକା ହିସାବରେ କାର୍ଯ୍ୟ କରୁଥିଲେ ସେଇ ଲୋକଙ୍କର ଗୃହରେ ରହିକରି ଅତିଥି ହିସାବରେ ରହିଛନ୍ତି, ଏବଂ ନାରଦମୁନିଙ୍କର ପୂର୍ବ ଜନ୍ମରେ ସେ ଯେଉଁ ଛୋଟ ଶିଶୁ ଥିଲେ ସେହି ସମୟରେ ତାଙ୍କର ମା ସେଇ ମୁନିଋଷିମାନଙ୍କର ସବୁ ସେବା କରୁଛନ୍ତି ସବୁ। ତେଣୁ ଏଭଳି ଭାବରେ ସେବା କରୁଥିବା ସମୟରେ ଇଏ ନାରଦମୁନି ମଧ୍ୟ ଶିଶୁ ସନ୍ତାନ ହିସାବରେ ଯାଇ ତାଙ୍କର ମଧ୍ୟ ସେ ମୁନିଋଷିମାନଙ୍କର ସବୁ ସେବା କରନ୍ତି, ତାଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି, ତାଙ୍କର ଯାହା ଆବଶ୍ୟକତା ସବୁ ସେ ସବୁ ସେବା କରନ୍ତି। ଏଇଭଳି ଭାବରେ ସେବା କରିବା ଫଳରେ ମୁନିଋଷିମାନେ ତାଙ୍କ ଉପରେ ସନ୍ତୁଷ୍ଟ ହେଇଛନ୍ତି, ସେଥିପାଇଁ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟ ଭଗବାନ କହିଛନ୍ତି ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦକ୍ଷେ ନିତ୍ୟ ଜ୍ଞାନ ଜ୍ଞାନୀନ ପ୍ରତିବର୍ଷ। ଆମେ ଭଗବାନଙ୍କ ସମସ୍ତ ଜ୍ଞାନ କେମିତି ପ୍ରାପ୍ତ ହେବା ନା ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଆମେ ଏହିସବୁ ଜ୍ଞାନ ପ୍ରାପ୍ତ ହେଇପାରିବା। ସେଭଳି ଭାବରେ ନାରଦମୁନି ସେ ମୁନିଋଷିମାନଙ୍କର ସେବା କରିଛନ୍ତି ଏବଂ ତାଙ୍କର ଅନୁମତି ନେଇକରି ତାଙ୍କର ଯେଉଁ ଉଚ୍ଛିଷ୍ଟ ସେ ଯେଉଁ ଖାଦ୍ୟ ଗ୍ରହଣ କରିସାରିଲା ପରେ ଖାଦ୍ୟ ରହୁଛି ସେ ବୈଷ୍ଣବ ଉଚ୍ଚିଷ୍ଟ ବୋଲି କୁହାଯାଉଛି। ସେ ଉଚ୍ଚିଷ୍ଟ ବୈଷ୍ଣବ ତାଙ୍କର ନାରଦକୁ ନେଇ ତାଙ୍କର ମନୀଷଙ୍କ ଠାରୁ ଅନୁମତି ନେଇକି ସେ ଉଚ୍ଚିଷ୍ଟ ଯେତେବେଳେ ଗ୍ରହଣ କରିଛନ୍ତି ସେତେବେଳେ ତାଙ୍କର ଅପୂର୍ବ ଜ୍ଞାନ ସେ ପ୍ରାପ୍ତ ହେଇଛନ୍ତି। ତେଣୁ ସେ ଜ୍ଞାନ ସେ ପ୍ରାପ୍ତ ହେଇ ତାପରେ ସେ ମୁନିଷମାନେ ତାଙ୍କୁ ସବୁ ମନ୍ତ୍ର ପ୍ରଦାନ କରିଛନ୍ତି, ଭଗବାନଙ୍କର ମନ୍ତ୍ର ପ୍ରଦାନ କରିଛନ୍ତି। ସେ ମନ୍ତ୍ର ସେ ସବୁବେଳେ ଉଚ୍ଚାରଣ କରନ୍ତି ଏବଂ ଦୈବକ୍ରମେ ତାଙ୍କର ମାତାଙ୍କର ପରଲୋକ ହେଇଯାଇଛି ଏବଂ ସେ ସବୁକିଛି ଘର ସଂସାର ତ୍ୟାଗ କରି ସନ୍ୟାସ ଅବଲମ୍ବନ କରି ତୀର୍ଥରେ ସେ ଭ୍ରମଣ କରୁଛନ୍ତି ଏବଂ ଭଗବାନଙ୍କର ଏଇସବୁ ମନ୍ତ୍ରକୁ ସେ ଧ୍ୟାନ କରୁଛନ୍ତି। ତେଣୁ ଆମର ବର୍ତ୍ତମାନ କଳିଯୁଗର ମନ୍ତ୍ର ହେଉଛି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇ ମନ୍ତ୍ର ହେଉଛି କଳିଯୁଗର ଅନୁମୋଦିତ ମନ୍ତ୍ର। ଏଇ ମନ୍ତ୍ରକୁ ଯଦି ଆମେ ମଧ୍ୟ ଜପ କରିବା ବା କୀର୍ତ୍ତନ କରିବା ତାହେଲେ ମଧ୍ୟ ଆମେ ସେଇ ଫଳ ପ୍ରାପ୍ତ ହେଇପାରିବା। ତେଣୁ ନାରଦମୁନି ତାଙ୍କର ଗୁରୁମାନଙ୍କ ଦ୍ୱାରା ଉପଦିଷ୍ଟ ମନ୍ତ୍ରକୁ ଜପ ଧ୍ୟାନ କୀର୍ତ୍ତନ ଇତ୍ୟାଦି କରି ସେ ଗୋଟେ ସମୟରେ ବହୁତ ସମୟ ବାଟ ପରିଭ୍ରମଣ କଲା ପରେ ଗୋଟେ ଜାଗାରେ ନଦୀରେ ସ୍ନାନ କରି ବେଶୀ ଯେତେବେଳେ ଭଗବାନଙ୍କୁ ଧ୍ୟାନ କରୁଛନ୍ତି ସେଇ ସମୟରେ ଭଗବାନ ତାଙ୍କୁ ଦର୍ଶନ ଦେଇଛନ୍ତି ଏବଂ ଭଗବାନଙ୍କ ଦର୍ଶନ ପାଇଁ ତାପରେ କିଛି ସମୟ ଅଳ୍ପ ସମୟ ପାଇଁ ଦର୍ଶନ କଲା ପରେ ଭଗବାନ ସେଠାରୁ ଉଭେଇ ଯାଇଛନ୍ତି, ଅନ୍ତର୍ଧ୍ୟାନ ହେଇଯାଇଛନ୍ତି। ତେଣୁ ନାରଦମୁନି ବହୁତ ବିଚଳିତ ହେଇଯାଇଛନ୍ତି। ତେଣୁ ସେ କ୍ରନ୍ଦନ କରୁଛନ୍ତି ଯେ ଭଗବାନ ଆପଣଙ୍କୁ ଦର୍ଶନ କଲି ପୁଣି ଆପଣ କାହିଁକି ଉଭେଇ ଗଲେ। ଏଭଳି ଭାବରେ ଯେତେବେଳେ କ୍ରନ୍ଦନ କରୁଛନ୍ତି ସେଇ ସମୟରେ ଗୋଟେ ଆକାଶବାଣୀ ହେଲା ଯେ ତମେ ଏ ଜନ୍ମରେ ବୋଧହୁଏ ପ୍ରାପ୍ତ ହେଇପାରିବ ନାହିଁ, ତମେ ଏଇ ଯୋଉ ଭଗବାନଙ୍କର କଥା ଏସବୁ ପ୍ରଚାର କରିକିରି ଏଇ ଜନ୍ମ ପରେ ତମେ ଆର ଜନ୍ମରେ ମୋତେ ତୁମକୁ ପ୍ରାପ୍ତ ହେବ। ଏଭଳି ଭାବରେ ଯେତେବେଳେ ଆକାଶବାଣୀ ଶ୍ରବଣ କଲେ ତାପରେ ସେ ସେଇ ଭଗବାନ କଥା ପ୍ରଚାରରେ ରହିଲେ ଏବଂ ସେ ଯେତେବେଳେ ସୁସ୍ଥର ତ୍ୟାଗ କଲେ ତା ପର ଜନ୍ମରେ ସେ ବ୍ରହ୍ମାଙ୍କର ମାନସ୍କୃତ ହିସାବରେ ଜନ୍ମଗ୍ରହଣ କରିଛନ୍ତି, ନାରଦ ହିସାବରେ ଜନ୍ମଗ୍ରହଣ କରିଛନ୍ତି। ତେଣୁ ଏଭଳି ଭାବରେ ଯେଉଁମାନେ ଭଗବାନଙ୍କର କୃପା ପ୍ରାପ୍ତ ହେବେ ସେମାନେ ପୂର୍ବ ଜନ୍ମର କଥା ସବୁ ମନେ ରଖିପାରିବେ। ଯେମିତି ଆମର ଶ୍ରୀମଦ ଭାଗବତ ସପ୍ତସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଜଡ଼ ଭରତଙ୍କର ଉପାଖ୍ୟାନ ବର୍ଣ୍ଣନା କରାଯାଇଛି। ଜଡ଼ ଭରତ ଯିଏକି ଥିଲେ ରାଜା ଋଷଭଦେବଙ୍କର, ଋଷଭଦେବ ଯିଏକି ଭଗବାନଙ୍କର ପୁତ୍ର ଭଗବାନଙ୍କର ଅବତାର, ତାଙ୍କର 100 ପୁତ୍ର ଥିଲେ ଏବଂ ସେଇ 100 ପୁତ୍ରମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭରତ ମହାରାଜ, ଯାହାଙ୍କର ନାମ ଅନୁସାରେ ଆମର ଏ ଦେଶର ନାମ ହେଇଛି ଭାରତ ବର୍ଷ। ସେ ଭରତ ବର୍ଷ ମଧ୍ୟ ଭରତ ମହାରାଜ ମଧ୍ୟ ସେଭଳି ଭାବରେ ବହୁତ ଯୁବକ ଅବସ୍ଥାରେ ସବୁକିଛି ସମଗ୍ର ପୃଥିବୀର ସାମ୍ରାଜ୍ୟକୁ ତ୍ୟାଗ କରି ସେ ଭଗବାନଙ୍କ ଉଦ୍ଦେଶ୍ୟରେ ଯାଇକି ତପସ୍ୟା କରିଛନ୍ତି। କିନ୍ତୁ ସେ ତପସ୍ୟା କରିବା ସମୟରେ ଯେତେବେଳେ ଗୋଟେ ହରିଣ ପ୍ରତି ତାଙ୍କର ଆସକ୍ତି ଆସିଯାଇଛି ସେତେବେଳେ ଆସ୍ତେ ଆସ୍ତେ ସେ ସବୁକିଛି ଭଗବାନଙ୍କର ପୂଜା ପାଠ ଇତ୍ୟାଦି ସବୁ ଭୁଲି ସେ ହରିଣ ପ୍ରତି ଆସକ୍ତି ହେଇଯାଇଛି। ତେଣୁ ଯେତେବେଳେ ମୃତ୍ୟୁ ସମୟରେ ଯେତେବେଳେ ସେ ମୃତ୍ୟୁ ବରଣ କରୁଛନ୍ତି ସେଇ ସମୟରେ ସେ ହରିଣ ପ୍ରତି ଚିନ୍ତା କରୁଛନ୍ତି। ତେଣୁକରି ଆମର ସେ ଗୋଟେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଭରତ ମହାରାଜ ଯେହେତୁ ସେ ହରିଣର କଥା ଚିନ୍ତା କରି ସର୍ବତ୍ୟାଗ କଲେ ତେଣୁ ପର ଜନ୍ମରେ ସେ ଗୋଟେ ହରିଣ ଜନ୍ମ ପ୍ରାପ୍ତ ହେଲେ ମୃଗ ଶିଶୁ ହିସାବରେ ଜନ୍ମ ଲାଭ କଲେ। କିନ୍ତୁ ମୃଗ ଶିଶୁ ହିସାବରେ ଜନ୍ମ ଲାଭ କଲେ ମଧ୍ୟ ତାଙ୍କ ପୂର୍ବ ଜନ୍ମର କଥା ମନେ ଥିଲା ସବୁ, ତେଣୁକରି ସେ କହିଲେ ପୂର୍ବ ଜନ୍ମରେ ଯେହେତୁ ମୋର ଏଇ ମୃଗ ପ୍ରତି ଆସକ୍ତି ରହିଥିଲା ତେଣୁକରି ମୁଁ ଏଇ ମୃଗ ଜନ୍ମ ପ୍ରାପ୍ତ ହେଲି। ତେଣୁ ବର୍ତ୍ତମାନ ଏଇ ଜନ୍ମରେ ମୃଗ ଜନ୍ମରେ ସେ ଆଉ ମୃଗମାନଙ୍କ ସାଙ୍ଗ କଲେନି, ସେ ଯୋଉ ଆଶ୍ରମରେ ରହି ଜନ୍ମଗ୍ରହଣ କରିଥିଲେ ସେ ଆଶ୍ରମ ପାଖରେ ରହି ସେ ଆଶ୍ରମ ପାଖରେ ରହିକିରି ସେ ଆଶ୍ରମର ଯୋଉ ପ୍ରସାଦ ଇତ୍ୟାଦି ସବୁ ମିଳୁଥିଲା ସେଇ ପ୍ରସାଦ ଇତ୍ୟାଦି ଖାଇକି ଜୀବନ ଧାରଣ କରୁଥିଲେ। ଆମେ ଦେଖିବା ବର୍ତ୍ତମାନ ମଧ୍ୟ ଆମର ଇସ୍କନ ରହିଛି ବିଭିନ୍ନ ଧର୍ମସ୍ଥାନରେ ଆପଣ ଦେଖିବେ ଗୋଟେ ଗୋଟେ ପଶୁ ବି ରହିଥିବ, କୁକୁରଟେ ବା ଏସବୁ ବିଲେଇ ଏସବୁ ରହିଥିବେ, ଏମାନେ ନିଶ୍ଚିତ ଭାବେ ପୂର୍ବ ଜନ୍ମର କିଛି ସ୍ୱୀକୃତି କରିଛନ୍ତି ଯେଉଁଥିପାଇଁକି ସେମାନେ ଏଇ ଆଶ୍ରମ ପରିବେଶରେ ରହୁଛନ୍ତି। ତେଣୁ ଭରତ ମହାରାଜ ଯେ ଗୋଟେ ମୃଗ ଜନ୍ମ ପାଇଲେ କିନ୍ତୁ ତାଙ୍କ ପୂର୍ବ ଜନ୍ମର ସ୍ମୃତି ରହିଥିଲା, ପୂର୍ବ ଜନ୍ମରେ ସେ ହରିଣ ପ୍ରତି ଆସକ୍ତି ଥିବା ହେତୁ ଏ ଜନ୍ମରେ ସେ ମୃଗ ଜନ୍ମ ଲାଭ କଲେ ଏଇଟା ସେଇ ସ୍ମୃତି ତାଙ୍କ ରହିଥିଲା। ତେଣୁ ତା ପର ଜନ୍ମରେ ଯେଉଁ ଶରୀର ତ୍ୟାଗ କଲେ ତା ପର ଜନ୍ମରେ ସେ ଗୋଟେ ଯଦିଓ ତାଙ୍କର ସବୁକିଛି ମାନେ ସୁନ୍ଦର ଶରୀର ଥିଲା କିନ୍ତୁ ସେ ମୃଗ ଭଳି ଆଚରଣ କରୁଥିଲେ, ଜଡ଼ ଭରତ ବୋଲି ତାଙ୍କୁ କୁହାଯାଉଛି, ମାନେ ସେ ଆଚରଣ କରୁଥିଲେ ଯେମିତି ଶୁଣିପାରୁନାହାନ୍ତି ବା କଥା କହିପାରୁନାହାନ୍ତି ବା କିଛି ଜାଣୁନାହାନ୍ତି ଏଭଳିଆରେ ଜଡ଼ ଭଳି ସେ କାମ କରୁଥିଲେ, ତେଣୁ ତାକୁ ଜଡ଼ ଭରତ ବୋଲି କୁହାଯାଉଥିଲା। କିନ୍ତୁ ତାଙ୍କର ସମସ୍ତ ଜ୍ଞାନ ଥିଲା, ପୂର୍ଣ୍ଣ ଜ୍ଞାନ ଥିଲା। ତେଣୁ ଥରେ ରାଜା ରୋହଗଣ ଯେତେବେଳେ ଗୁରୁଙ୍କର ସନ୍ଧାନରେ ଯେତେବେଳେ ପାଲିଟି ଉପରେ ବସି ଯାଉଛନ୍ତି, ସେହି ସମୟରେ ତାଙ୍କର ପାଲିଟି ସୀମିତା ବାହନ ପାଇଁ ଜଣେ ଲୋକର ଆବଶ୍ୟକ ପଡ଼ିଲା, ତେଣୁ ସେ ତାଙ୍କର ଦାୟିତ୍ୱରେ ସୀମିତାଙ୍କ ଦାୟିତ୍ୱରେ ଥିବା ଲୋକମାନେ ଏଇ ଜଡ଼ଭରତକୁ ନେଇ ସେଥିରେ ସୀମିତା ବହନ କାର୍ଯ୍ୟ ନିଯୁକ୍ତ କରାଇଲେ। କିନ୍ତୁ ଜଡ଼ଭରତ କ'ଣ କଲେ, ଯଦିଓ ସେ ସୀମିତା ବହନ କରୁଥିଲେ କିନ୍ତୁ ସେ ଠିକ୍ ଭାବରେ ଚାଲିପାରୁନଥିଲେ, କାହିଁକି ନା ସେ ଯେତେବେଳେ ପାଦ ପକାଉଥିଲେ ଦେଖୁଥିଲେ କାଳେ କିଏ ପୋକ ଜୋକ ଇତ୍ୟାଦି ସବୁ ମରିଯିବେ, ଏସବୁ ଚିନ୍ତା କରି ସେ ପାଦ ପକାଉଥିଲେ। ତେଣୁ ଅନ୍ୟ ଯେଉଁ ସୀମିତା ବାହକମାନେ ଅଛନ୍ତି ସେମାନଙ୍କ ସହିତ ସେ ତାଳ ମିଳେଇ ଚାଲିପାରୁନଥିଲେ, ଯେଉଁଥିପାଇଁ କି ରାଜା ରଘୁଗଣକୁ ମାନେ ତାଙ୍କର ବିମାନରେ ଚାଲିବା ପାଇଁ ବିମାନରେ ବସିବା ପାଇଁ ତାକୁ ଅସୁବିଧା ହେଉଥିଲା। ତେଣୁକରି ରାଜା ରଘୁଗଣ ତାଙ୍କୁ ବହୁତ ଅପମାନ ପାଖରେ କହିବାରୁ ସେତେବେଳେ ସେ ତାଙ୍କୁ ସେଠି ଜ୍ଞାନ ପ୍ରଦାନ କରିଛନ୍ତି, ରାଜା ରଘୁଗଣକୁ ଜଡ଼ବଡ଼ ଜ୍ଞାନ ପ୍ରଦାନ କରିଛନ୍ତି, ଯେଉଁଥିପାଇଁ କି ରାଜା ରଘୁଗଣ ଆସି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି, ଗୁରୁ ହିସାବରେ ଗ୍ରହଣ କରିଛନ୍ତି। ତେଣୁ ଏଭଳି ଭାବରେ ଆମେ ଦେଖିବା ଭଗବାନଙ୍କର କୃପା ହେଲେ ଆମେ ପୂର୍ବଜନ୍ମର କଥା ମଧ୍ୟ ମନେ ରଖିପାରିବା। ତେଣୁ ଯେତେବେଳେ ମାତୃ ଗର୍ଭରେ ଆମେ ରହୁଛେ ସେତେବେଳେ ଏଇ ସାତ ମାସ ଯେତେବେଳେ ଆମକୁ ହେଉଛି ସେତେବେଳେ 100 ଜନ୍ମ ଧରିକି ଆମେ କ'ଣ କ'ଣ ସବୁ କେଉଁ କେଉଁ ଜନ୍ମରେ ଆମେ ଗ୍ରହଣ କରିଥିଲେ, କେଉଁ କେଉଁ ଜନ୍ମ ଆମେ ପ୍ରାପ୍ତ ହୋଇଥିଲେ, କି କି କର୍ମ କରିଥିଲେ, ଏସବୁ ଜିନିଷ ମନେ ପଡ଼ିବ। ତେଣୁ ଏଇଭଳି ଭାବରେ ଗୋଟେ ଉଦାହରଣ ରହିଛି ଆମର କୌରବମାନଙ୍କର ମାତା ଗାନ୍ଧାରୀଙ୍କ ବିଷୟରେ। ଗାନ୍ଧାରୀ ଯେତେବେଳେ ମହାଭାରତ ଯୁଦ୍ଧରେ କୌରବମାନେ କୌରବ ସହାୟ ଭାଇମାନେ ମୃତ୍ୟୁବରଣ କଲା ପରେ ଗାନ୍ଧାରୀ ବହୁତ ଦୁଃଖିତ ହେଇକି କୃଷ୍ଣଙ୍କୁ ସେ ତାଙ୍କୁ ବହୁତ ତାଙ୍କ ସହିତ ଯୁକ୍ତି କରିଛନ୍ତି ଯେ ତମେ ତମ ଯୁଗରୁ ଏସବୁ ଜିନିଷ ଘଟଣା ହେଇଛି, ଆଉ ତମେ କ'ଣ ପାଇଁ ମୋର ଯେତେ ଦୂର ମନେ ଅଛି ସାତ ଜନ୍ମର କଥା ତାଙ୍କର ମନେ ଥିଲା। ସେ କହିଲେ ମୋର ଯେତେ ଦୂର ମନେ ଅଛି ସାତ ଜନ୍ମ ଧରିକି ମୁଁ କୌଣସି ପାପ କାର୍ଯ୍ୟ କରିନାହିଁ, ତାହେଲେ କାହିଁକି ମୋ ଆଖି ଆଗରେ ମୋର ଏଇ ସବୁ ଶହେଯାକ ସନ୍ତାନ ମୃତ୍ୟୁବରଣ କଲେ। କିନ୍ତୁ ଭଗବାନ କୃଷ୍ଣ ତାଙ୍କୁ 100 ଜନ୍ମର କଥା ମନେ ପକାଇଲେ, 100 ଜନ୍ମ ତଳେ ବର୍ଣ୍ଣନା କରାଯାଇଛି। 100 ଜନ୍ମ ତଳେ ସେ ଜଣେ ରାଜକୁମାରୀ ଥିଲାବେଳେ ଯେତେବେଳେ ସ୍ନାନ କରିବାକୁ ସେ ପୁଷ୍କରଣୀକି ଯାଇଛନ୍ତି, ସେ ସମୟରେ ଗୋଟେ କଇଁଚଟେ ଅଣ୍ଡା ଦେଇଥିଲା ଏବଂ ସେ ଅଣ୍ଡା ସବୁ ସେ ଜଳି ଦେଇଛି, ଚକୁରି ଦେଇଛି, ଯେଉଁଥିପାଇଁ ସେ କଇଁଚ ତାକୁ ଅଭିଶାପ ଦେଇଛି ଯେ ତମେ ଯେମିତି ମୋର ଆଗରେ ମୋର 100 ସନ୍ତାନକୁ ବିନାଶ କଲ, ସେଇଭଳି ଭାବରେ ତମ ଆଗରେ ତମର 100 ସନ୍ତାନ ମଧ୍ୟ ବିନାଶ ହେବ, ଏଇଭଳି ଭାବରେ ଅଭିଶାପ ଦେଇଥିଲେ। ତେଣୁ ଏଇ ଯେଉଁ କର୍ମର ଫଳ ରହିଛି, ଏ କର୍ମ ଫଳ ଜାଣିବା ବଡ଼ କଠିନ, ଭଗବତର ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି କିଂ କର୍ମ କିଂ ଅକର୍ମଇତି କବେ କି ଅତ୍ର ମହିତା। ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଜାଣିପାରନ୍ତି ନାହିଁ କେଉଁ କର୍ମ କରିବା କଥା, କେଉଁ କର୍ମ ଆମର କି ଫଳ ମିଳିବ, ଏସବୁ ଜିନିଷ ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଜାଣିପାରନ୍ତି ନାହିଁ। କିନ୍ତୁ ଯାହା ହଉ ଯେତେବେଳେ ଛୋଟ ଶିଶୁଟି ମାତୃଗର୍ଭରେ ରହି ସାତ ମାସରେ ତାର ସେ ସ୍ମୃତି ଆସୁଛି, ସେଇ ସମୟରେ ତାର 100 ଜନ୍ମ ତଳ କଥା ମନେ ପଡ଼ୁଛି, କେଉଁ କେଉଁ କର୍ମ କରିଥିବାରୁ ପୁଣି ତାକୁ ମାତୃ ଗର୍ଭକୁ ଆସିବାକୁ ପଡ଼ିଲା, ମାତୃ ଗର୍ଭର ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଲା। ପୁନରପି ଜନନ ପୁନରପି ମରଣ ପୁନରପି ଜନନୀ ପ୍ରଥମେ 100। ତେଣୁ ଏଇଭଳି ଭାବରେ ଯେତେବେଳେ ତାର ସ୍ମୃତି ଆସୁଛି ସେତେବେଳେ ସ୍ମରଣ ଦୀର୍ଘମ ଅନୁଶ୍ୱାସ ଦୀର୍ଘ ଶ୍ୱାସ ସେ ନେଉଛି, ଏଇସବୁ କଥା ସ୍ମରଣ କରିକି ଦୀର୍ଘ ଶ୍ୱାସ ନେଉଛି, ଆଉ ଶର୍ମ କିଂ ନା ପିନ୍ଧୁଛି, ତେଣୁ ସେଠି କେଉଁଠି ସିଏ ଆନନ୍ଦ ରହିପାରିବ ବା ଶାନ୍ତିରେ ରହିପାରିବ, ଜଣେ ଏତେ ଦୁଃଖକର ପରିସ୍ଥିତିରେ ଏ କଷ୍ଟଦାୟକ ପରିସ୍ଥିତିରେ କେମିତି ଆନନ୍ଦରେ ପ୍ରାପ୍ତ ରହିପାରିବ ବା କେମିତି ଶାନ୍ତିରେ ରହିପାରିବ, ସେଥିପାଇଁ ସେ ତାପରେ ଆପଣ ବର୍ଣ୍ଣନା କରାଯିବ। ତେଣୁ ସେ ଭଗବାନ ପ୍ରାର୍ଥନା କରିଛନ୍ତି, ଭଗବାନଙ୍କ ସ୍ତୁତି କିଭଳି ଭାବରେ କରାଯାଉଛି ସେ ଆପଣ ସ୍ତୁତି ସେ ବର୍ଣ୍ଣନା କରାଯିବ। ତେଣୁ ସେଇଠି ସେ ଭଗବାନ ପ୍ରାର୍ଥନା କରୁଛି ଯେ ମୋତେ ଏ ବିପଦରୁ ଯଦି ମୁକ୍ତ କରିବେ ତାହେଲେ ମୁଁ ଆପଣଙ୍କର ଭଜନ କରିବି। ଆମେ ସେଇ ଭଜନଟି ପାଠ କରୁଥିଲେ ଭକ୍ତିନନ୍ଦନ ଠାକୁରଙ୍କର, ଭୁଲିଆ ତମାରେ ସଂସାରେ ଆସିଆ ଏ ନାନା ବିଧ ବ୍ୟଥା। ଆମେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଏ ଭୌତିକ ଜଗତକୁ ଆସିଛୁ, ସେଇ ସ୍ମୃତି ସେ ମାତୃଗର୍ଭରେ ତାର ମନେ ପଡ଼େ, ସେଇ ସ୍ମୃତି ସବୁ ଆସେ। ତାପରେ ସେ ଯେତେବେଳେ ଭଗବାନ ପ୍ରାର୍ଥନା କରି ଅନ୍ତିମରେ ଯେତେବେଳେ ଭଗବାନ କୃପା କରି ତାକୁ ସେ ମାତୃଗର୍ଭରୁ ଉଦ୍ଧାର କରନ୍ତି, କିନ୍ତୁ ସେ ସମୟରେ ସେ ପୁଣି ପିତା ମାତାଙ୍କର ସ୍ନେହରେ ମାୟାର ବନ୍ଧନରେ ପୁଣି ପଡ଼ିଯାଏ। ସେ ମାୟା ବନ୍ଧନରେ ପଡ଼ି ପୁଣି ଭଗବାନଙ୍କୁ ଭୁଲିଯାଏ। ଆମେ ଯେମିତି ବର୍ତ୍ତମାନ ଭଗବାନ ଭୁଲିଯାଇଛୁ, ତେଣୁ ମାୟା ବନ୍ଧନରେ ପଡ଼ି ସବୁ ଯେମିତି ଛୋଟ ପିଲାମାନେ ମୁଗ୍ଧ ହେଇକି ସବୁ ବିଭିନ୍ନ ଖେଳା ଖେଳି ସବୁ କରୁଛନ୍ତି, ସେଭଳି ଭାବରେ ସେ ଜୀବ ମଧ୍ୟ ସେଭଳି ଭାବରେ ଭଗବାନ ଭୁଲି ବିଭିନ୍ନ ବାଲ୍ୟ ଲୀଳାରେ ବାଲ୍ୟ ଖେଳା ଖେଳା ଖେଳିଲେ ସବୁ ସାମିଲ ହେଇଯାଇଥିଲେ। ପୁଣି ଯେତେବେଳେ କୁମାର ଅବସ୍ଥା ପ୍ରାପ୍ତ ହୁଏ ସେତେବେଳେ ସେ ବିଦ୍ୟାର ବେଳା ସେ କାଟାଏନି କାଳ, ବିଦ୍ୟା କେମିତି ପାଠ ପଢ଼ିବ, କେମିତି ଭଲ ପାଠ ପଢ଼ି ଭଲ ଚାକିରି କରିବ, ଏଇଭଳି ଭାବରେ ଚିନ୍ତା କରି ସେ ତାଙ୍କର କୁମାର ଅବସ୍ଥା ବା ଯୌବନ ଅବସ୍ଥା ଏଇଭଳି ଭାବରେ ତାହା କରିଥାନ୍ତି। ପୁଣି ଯେତେବେଳେ ଯୁବକ ଅବସ୍ଥା ସେତେ ପ୍ରାପ୍ତ ହୁଏ ସେତେବେଳେ ସେ ବିବାହ ଇତ୍ୟାଦି କରି ସଂସାର ବନ୍ଧନରେ ପୁଣି ବାନ୍ଧି ହେଇଯାଏ। ତାପରେ ଯେତେବେଳେ ପୁଣି ବାର୍ଦ୍ଧକ୍ୟ ଅବସ୍ଥା ଆସିଯାଏ ସେତେବେଳେ ପୁଣି ସେ ବାର୍ଦ୍ଧକ୍ୟ ଅବସ୍ଥାରେ ବିଭିନ୍ନ ପ୍ରକାର ଯନ୍ତ୍ରଣାଦାୟକ ସ୍ଥିତି ପୁଣି ଆସିଲା। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଚାରୋଟି ହେଉଛି ଦୁଃଖ ପୂର୍ଣ୍ଣ ସ୍ଥିତି, ତେଣୁ ଜରା ବା ବାର୍ଦ୍ଧକ୍ୟ ଅବସ୍ଥା ମଧ୍ୟ ସେ ଭାବରେ ଗୋଟେ କଷ୍ଟଦାୟକ ସ୍ଥିତି। ତେଣୁ ଏହି କଷ୍ଟଦାୟକ ସ୍ଥିତିରେ ପୁଣି ସେ ଏଇଠି ବକ୍ତିନାଥ ଠାକୁର ତାଙ୍କର ସଙ୍ଗୀତ ରଚନା କରୁଛନ୍ତି ଯେ ବର୍ତ୍ତମାନ ମୁଁ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେଇଗଲି, ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆସି ଶରୀରରେ ବିଭିନ୍ନ ପ୍ରକାର ଯନ୍ତ୍ରଣା ପ୍ରାପ୍ତ ହେଉଛି, ତେଣୁ ମୋର କ'ଣ ଗତି ହେବ, ତେଣୁ ଏଇଭଳି ଭାବରେ ପ୍ରାର୍ଥନା କରି ସେ ଯେତେବେଳେ ଭୁଲିଯାଏ ଭଗବାନ ଭୁଲି ଯାଉଛି ସେତେବେଳେ ସେ ଏଇ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଅନୁଭବ କରୁଛି। ପ୍ରଭୁ ମହାରାଜ କହୁଛନ୍ତି ଯଦିଓ ଆମର ସେସବୁ କଥା ମନେ ନାହିଁ, ଆମେ ମାତୃଗର୍ଭରେ ସମସ୍ତେ ମାତୃଗର୍ଭରେ ଥିଲେ, ମାତୃଗର୍ଭରେ ବିଭିନ୍ନ ପ୍ରକାର ଯନ୍ତ୍ରଣା ସବୁ ପ୍ରାପ୍ତ ହେଇଛେ, କିନ୍ତୁ ବର୍ତ୍ତମାନ ସେ ଆମେ ଭୁଲି ଯାଇଛେ, କିନ୍ତୁ ଭୁଲିଗଲେ ମଧ୍ୟ ବର୍ତ୍ତମାନ ଆମକୁ ସେ ସୁଯୋଗ ପ୍ରଦାନ କରୁଛନ୍ତି ଭଗବାନ। ସେସବୁ କହିବାର ଉଦ୍ଦେଶ୍ୟ ହେଉଛି ଆମେ ଏଇଭଳି ଭାବରେ ଯନ୍ତ୍ରଣାଦାୟକ ସ୍ଥିତିରେ ଥିଲେ, ପୁଣି ଯଦି ଆମେ ଭଗବାନଙ୍କୁ ଭୁଲିଯିବା ପୁଣି ସେଇ ଯନ୍ତ୍ରଣାଦାୟକ ସ୍ଥିତିକୁ ଆସିଯିବା। ଏ ଜ୍ଞାନ ଦେବାର ଉଦ୍ଦେଶ୍ୟ ହେଉଛି ସେଇଟା ଯେ ଆମେ ଏଭଳି ଭାବରେ ଜୀବନଧାରଣ କରିବା ଯାହାଫଳରେ କି ଆମେ ଆଉ ସେଇଭଳି ଭାବରେ ଗର୍ଭଦାୟକ ମାତୃଗର୍ଭ ଭଳି ଯନ୍ତ୍ରଣାଦାୟକ ସ୍ଥିତି ଆମେ ପ୍ରାପ୍ତ ହେବା। ତେଣୁ କିଭଳି ଭାବରେ ଆମେ ସେଇ ସ୍ଥିତି ପ୍ରାପ୍ତ ହେଇପାରିବା, ଆମକୁ ଆଉ ଏ ମାତୃଗର୍ଭକୁ ଆସିବାକୁ ପଡ଼ିବ ନାହିଁ, ଏଇଟା କିଭଳି ଭାବରେ ସମ୍ଭବ ହେବ ଏସବୁ ବିଷୟରେ ଆମର ଭାଗବତରେ ବା ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ସବୁ ବର୍ଣ୍ଣନା କରାଯାଇଛି। ଜନ୍ମ ମୃତ୍ୟୁ ଜରା ଦୁଃଖେ ବିମୁକ୍ତ ଅମୃତ ମସ୍କୃତ, ଜଣେ ଆମେ ଏ ତ୍ରିଗୁଣ ଭିତରେ ଥିବା ହେତୁ ଭୌତିକ ଜଗତର ଯେଉଁ ତ୍ରିଗୁଣ ରହିଛି ସତ ରଜ ତମ ଏ ତ୍ରିଗୁଣ ଭିତରେ ରହିଥିବା ହେତୁ ଆମେ ଏଇ ଜନ୍ମକୁ ବ୍ୟାଧି ଦୁଃଖ ଭୋଗ କରିଚାଲିଛେ, ତେଣୁ ଏଇ ତ୍ରିଗୁଣ ଯଦି ଆମେ ଉର୍ଦ୍ଧ୍ୱକୁ ଯିବା ସତ ରଜ ତମ ଇତି ତ୍ରିଗୁଣା ଦେହ ସମୃଭବାନ ଜନ୍ମ ମୃତ୍ୟୁ ଜରା ଦୁଃଖେ ବିମୁକ୍ତ ଅମୃତ ମସ୍କୃତେ ଭଗବତର ଚତୁର୍ଥ ଅଧ୍ୟାୟ ଚଉଦ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଯେହେତୁ ଆମେ ତ୍ରିଗୁଣ ଭିତରେ ଅଛେ ସେଥିପାଇଁ ଆମେ ଏଇ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ଭୋଗୁ ସତ୍ୟ ରଜ ତମ ତ୍ରିଗୁଣ ଭିତରେ ସମସ୍ତ ଆମେ ରହିଛେ, କିନ୍ତୁ ଏ ତ୍ରିଗୁଣ ଯଦି ଆମେ ଉର୍ଦ୍ଧ୍ୱକୁ ଯିବା ତାହେଲେ ଏ ମୃତ୍ୟୁ ପାର ହେଇକିରି ଆମେ ଅମୃତ ପ୍ରାପ୍ତ ହେଇପାରିବା ବା ମୋକ୍ଷ ପ୍ରାପ୍ତ ହେଇପାରିବା। ତେଣୁ ଅର୍ଜୁନ ଭଗବାନ ପଚାରୁଛନ୍ତି ଯେ କେମିତି ଏଇଟା ସମ୍ଭବ ହବ, କେହି ଲିଙ୍ଗେ ତ୍ରିଗୁଣା ନେଇ ତାନ ଅତୀତ ଭଗତି ପ୍ରଭୁ କିମାଚାର କଥାନ୍ତେ ଏଇଟା ତ୍ରିଗୁଣା ଅତିବର୍ତ୍ତ, କେମିତି ଜଣେ ତ୍ରିଗୁଣକୁ ଅତିବର୍ତ୍ତନ ମାନେ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯାଇଛି ବୋଲି କେମିତି ଜାଣିବା ଲକ୍ଷଣ କ'ଣ ତା, କେହି ଲିଙ୍ଗେ ତ୍ରିଗୁଣା ନେତା ଅତୀତ ଭଗତି ପ୍ରଭୁ ଏବଂ କିମାଚାର କଥାନ୍ତେ ଏଇଟା ତ୍ରିଗୁଣା ଅତିବର୍ତ୍ତ, କ'ଣ ସେମାନେ କାର୍ଯ୍ୟ କଲେ କେଉଁ କାହା ଦ୍ୱାରା ଜଣେ ତ୍ରିଗୁଣକୁ ପାର ହେଇପାରିବ, ତ୍ରିଗୁଣ କେହି ପାର ହେଇପାରିବେନି, ସତ୍ୟ ତମ ଯେଉଁ ତ୍ରିଗୁଣ ରହିଛି ଭଗବାନ ପ୍ରଭୁଙ୍କ ସପ୍ତମ ଅଧ୍ୟାୟରେ କହିଛନ୍ତି ଯେ ଯେଉଁ ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେତା କରନ୍ତି, ଏଇ ଯେଉଁ ଗୁଣମୟୀ ମାୟା ରହିଛି ଭଗବାନଙ୍କର ଏଇ ଯେଉଁ ତ୍ରିଗୁଣମୟୀ ମାୟା ଇଏ ହେଉଛି ଦୂରତୟା, ଆମେ ନିଜ ଚେଷ୍ଟାରେ ୟାକୁ ପାର ହେଇପାରିବା ନାହିଁ। ହରେ କୃଷ୍ଣ, ଟିକେ କଥାବାର୍ତ୍ତା କ'ଣ କରନ୍ତୁ, କଥା ଟିକେ ଶ୍ରବଣ କରନ୍ତୁ, ଅଳ୍ପ ସମୟ ଭିତରେ ଆମେ ଶେଷ କରିବା କଥା, ଆଉ ତାପରେ ଆଳତୀ ହେବ ଏବଂ ତାପରେ ଆପଣଙ୍କୁ ଭଗବାନ ପ୍ରସାଦ ପ୍ରାପ୍ତ ହେବ, ତେଣୁ ଅଧ ଟିକେ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଆପଣଙ୍କ ବହୁତ ସମୟ ମିଳିବ ଅନ୍ୟ ବିଷୟରେ ଆଲୋଚନା କରିବେ, କିନ୍ତୁ ଏଭଳି ଭଗବାନ କଥା ଶୁଣିବାର ସୁଯୋଗ ସବୁ ସମୟରେ ଆସିବ ନାହିଁ, ତେଣୁ ଆମେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ ଚାହୁଁଛୁ। ସେଇଟାକୁ ବିଷମ ପାଇଁ ଧ୍ୟାନ ଦିଅନ୍ତୁ, ଯାହାଫଳରେ କି ଆପଣମାନେ ଏଇ ସତ୍ସଙ୍ଗର ସୁଯୋଗ ଲାଭ କରିପାରିବେ। ଆଉ ସତ୍ସଙ୍ଗରେ ଆସି ଯଦି ଆମେ ବିଭିନ୍ନ କଥା ଆଲୋଚନା କରିବା ତାହେଲେ ଏଇ ଯେଉଁ ଭଗବାନ ବିଷୟରେ କୁହାଯାଉଛି ସେସବୁ ଆମ ଭଗବାନ ପ୍ରବେଶ କରିବ ନାହିଁ। ତେଣୁ ଭଗବାନଙ୍କୁ ଯେତେବେଳେ ଅର୍ଜୁନ ପଚାରିଛନ୍ତି କେମିତି ଜଣେ ଏଇ ତ୍ରିଗୁଣକୁ ଅତିକ୍ରମ କରିପାରିବେ, ସେ ବିଷୟରେ ଭଗବାନ ବିଶେଷ ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ବା ଉତ୍ତର ଦେଇଛନ୍ତି। କିନ୍ତୁ ଅନ୍ତିମରେ କହିଛନ୍ତି ଯେ ମାଙ୍କ ଯୋଗ ବ୍ୟକ୍ତିଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ବ୍ରହ୍ମ ଭୂୟା କଳ୍ପ। ଯେଉଁମାନେ ଭଗବାନଙ୍କୁ ଭକ୍ତି କରିବେ ସେମାନେ ହିଁ ଏଇ ତ୍ରିଗୁଣକୁ ଅତିକ୍ରମ କରିପାରିବେ। ମାଙ୍କ ଯୋଗ ଅବ୍ୟଚାରିଣ ଅନ୍ୟ କାହାର ଭକ୍ତି କରିବା ଦରକାର ନାହିଁ, କେବଳ ଭଗବାନ କୃଷ୍ଣଙ୍କର ଯଦି ଆମେ ଭକ୍ତି କରିବା ତାହେଲେ ସେଇ ଯେଉଁ ତ୍ରିଗୁଣ ରହିଛି ସତ ରଜତମ ତ୍ରିଗୁଣ ରହିଛି ସଗୁଣାନ ସମତି ବ୍ରହ୍ମ ଭୂୟା ସେମାନେ ଆଠାରୁ ଅର୍ଦ୍ଧକୁ ଯାଇପାରିବେ, ତେଣୁ ସେମାନେ ବ୍ରହ୍ମଭୂତ ସ୍ଥିତି ପ୍ରାପ୍ତ ହେଇପାରିବେ ବା ଭଗବାନଙ୍କର ଭକ୍ତ ସେମାନେ ହେଇପାରିବେ। ଏଇ ବ୍ରହ୍ମଭୂତ ସ୍ଥିତିକୁ ଗଲେ ହିଁ ଜଣେ ଭଗବାନଙ୍କର ଭକ୍ତ ହେଇପାରିବେ। ତେଣୁ ଏଇ ଭକ୍ତି ଆଚରଣ କରିବା ପାଇଁ ଆମର କପିଳଦେବ ତାଙ୍କର ବିଭିନ୍ନ ଯୋଉ ଉପଦେଶ ସବୁ ରହିଛି ଏଇ ସୁନ୍ଦର ଆଗମନ ସମୟରେ ସେସବୁ ବର୍ଣ୍ଣନା କରିଛନ୍ତି। ସେ କେମିତି ଆମେ ସେ ଭକ୍ତି ପ୍ରାପ୍ତ ହେଇପାରିବା ସେ ବିଷୟରେ ବର୍ଣ୍ଣନା କରୁଛନ୍ତି, ତେଣୁ ବିସ୍ତାର ଭାବରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଆମେ ଅଳ୍ପ ସମୟରେ ଗୋଟିଏ ଶ୍ଳୋକ କପିଳଦେବଙ୍କର କହିବା ଏବଂ ସେଇ ଶ୍ଳୋକଟି କହି ଆମର ଭକ୍ତକୁ ଶେଷ କରିବା। ଭଗବାନ କହୁଛନ୍ତି ଯେ ସତାନ ପ୍ରସଙ୍ଗାନ ମମ ବୀର୍ଯ୍ୟ ସଂବିଧୁ ଭବନ୍ତି ହୃତ୍କର୍ଣ୍ଣର ସାରାୟନ କଥା ତଦ୍ୋଷଣାତ୍ ଆଶୁ ଅପବର୍ଗ ବର୍ତ୍ତମାନୀ ଶ୍ରଦ୍ଧା ରତି ଭକ୍ତି ଅନୁପ୍ରବେଶ। ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସବୁବେଳେ ଭଗବାନଙ୍କ କଥା କୀର୍ତ୍ତନ କରନ୍ତି। ସତାନ ପ୍ରସଙ୍ଗାନ ମମ ବୀର୍ଯ୍ୟ ସଂବିଧୁ ଭଗବାନଙ୍କର ଭକ୍ତ ଯେଉଁମାନେ ସେମାନେ ସତାନ ବୋଲି କହୁଛନ୍ତି, କାହିଁକି ଭଗବାନ ହେଉଛନ୍ତି ସତ୍, ତେଣୁ ସତ୍ର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ସତାନ ବୋଲି କୁହାଯାଉଛି। ତେଣୁ ଭକ୍ତମାନଙ୍କ ମେଳରେ ସତାନ ପ୍ରସଙ୍ଗାନ ଯେତେବେଳେ ଭଗବାନଙ୍କର କଥା ପ୍ରଚାର କରାଯାଉଛି ମମ ବୀର୍ଯ୍ୟ ସଂବିଧୁ ସେ ସବୁ ହେଉଛି ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା, ହୃଦୟକୁ ଏବଂ କର୍ଣ୍ଣକୁ ଏ ବହୁତ ରସାୟନ ବହୁତ ଆନନ୍ଦ ପ୍ରଦାନ କରେ ଏବଂ ତା ଖାଲି ଯେ ଆନନ୍ଦ ପ୍ରଦାନ କରେ ତା ନୁହଁ, ତତ୍ ଜୋଷଣାର ଭଗବାନ କଥା ଶ୍ରବଣର କି ଫଳ ସେ ବିଷୟରେ ଭଗବାନ କହୁଛନ୍ତି। ତତ୍ ଜୋଷଣାର ଆଶୁ ଅପବର୍ଗ ବର୍ତ୍ତମାନ ଭଗବାନ କଥା ଶ୍ରବଣ କଲେ ଖୁବ୍ ଶୀଘ୍ର ସେମାନେ ଅପବର୍ଗ ରାସ୍ତାରେ ଅଗ୍ରସର ହେବେ। ଅପବର୍ଗ ରାସ୍ତା କ'ଣ ନା ଆମେ ଯେଉଁ ବର୍ତ୍ତମାନ ଅଛେ ଆମେ ହେଉଛେ ପ ବର୍ଗ ରାସ୍ତାରେ ଅଛେ। ପ ବର୍ଗ ହେଉଛି ପ ଖ ବ ଭ ମ ଏଇ ପାଞ୍ଚଟି ଅକ୍ଷରକୁ ନେଇକି ପ ବର୍ଗ ହେଇଛି ବ୍ୟାକରଣରେ ବର୍ଣ୍ଣନା କରାଯାଇଛି। ପ ମାନେ ପରିଶ୍ରମ, ସମସ୍ତେ ଭୌତିକ ଜଗତରେ ଅଛନ୍ତି ମାନେ ସମସ୍ତଙ୍କୁ ବହୁତ ପ୍ରକାର ପରିଶ୍ରମ କରିବାକୁ ପଡ଼ୁଛି ଏବଂ ଆମେ ଦେଖିବା ଯେତେବେଳେ ଜଣେ ପରିଶ୍ରମ ବହୁତ କରୁଛି ସେତେବେଳେ ତାର ପାଟିରୁ ଫେଣ ବାହାରି ପଡ଼ୁଛି ବା ଶରୀରରୁ ଢାଳ ନିର୍ଗତ ହେଉଛି, ଏସବୁ ଫରେ ଫେଣ ଆସୁ ସେ ସମୟରେ। ତାପରେ ବରେ ଯେତେ କାର୍ଯ୍ୟ କଲେ ମଧ୍ୟ ସବୁକିଛି ବ୍ୟର୍ଥ ହେଇଯାଉଛି। ଯଦି ଆମେ ଭଗବାନଙ୍କ ସମ୍ବନ୍ଧରେ କିଛି ଆଲୋଚନା କରୁନେ ବା ଭଗବାନଙ୍କ ସମ୍ବନ୍ଧରେ କିଛି ସେବା କରୁନେ ତାହେଲେ ଅନ୍ୟ ସବୁ କିଛି କାର୍ଯ୍ୟ ହେଉଛି ବୃଥା ବୋଲି କୁହାଯାଇଛି। ଭଗବତ ଗୀତାର ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ମୋହ ଭାଷା ମୋହ କର୍ମାଣ ମୋହ ଜ୍ଞାନ ଚିତେଶ ରାକ୍ଷସୀ ଆସୁରି ଚାଲିବ ପ୍ରକୃତି ମୋହିନୀ ସୀତା। ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି ସେମାନଙ୍କର ସବୁ ଆଶା ମୋଘ ବା ବିଫଳ ହେଇଯାଉଛି ଏବଂ ସବୁ କର୍ମ ମଧ୍ୟ ବିଫଳ ହେଇଯାଉଛି। ମୋଘ ଆଶା ମୋ କର୍ମ ଏବଂ ତାଙ୍କର ଯେତେ ଜ୍ଞାନ ଅଛି ମଧ୍ୟ ତଥାକଥିତ ଜ୍ଞାନୀମାନେ ଯେଉଁମାନେ ଭଗବାନଙ୍କ ବିଷୟରେ ଜାଣିନାହାନ୍ତି ସେ ଯେତେ ବହୁ ପୁସ୍ତକର ଅର୍ଥ ପୁସ୍ତକ ଲେଖନ୍ତୁ ବା ଯେତେ ଗ୍ରନ୍ଥ ରଚନା କରନ୍ତୁ ଯେତେ ଲାଇବ୍ରେରୀରୁ ବହି ଯେତେ ବହି ପଢ଼ିଲେ ମଧ୍ୟ ସେସବୁ ଜ୍ଞାନ ତାଙ୍କର ବିଫଳ। ଏହି ପ୍ରସଙ୍ଗରେ ଆମର ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଯଦି ବିଶ୍ୱ ଗ୍ରନ୍ଥ ଦରବାରରୁ ବା ବିଶ୍ୱ ଲାଇବ୍ରେରୀରୁ ସେଥିରୁ ଯଦି ସମସ୍ତେ କିଛି ବହି ନଷ୍ଟ ହେଇଗଲା ତାହେଲେ ମଧ୍ୟ କିଛି ଚିନ୍ତା କରିବାର ନାହିଁ। ଖାଲି ଯଦି ଶ୍ରୀମଦ ଭାଗବତ ଗ୍ରନ୍ଥ ଅଛନ୍ତି ଆଉ ସବୁ ପୁସ୍ତକ ସବୁ ନଷ୍ଟ ହେଇଗଲା ମଧ୍ୟ କୌଣସି ଚିନ୍ତା କରିବାର ନାହିଁ, କାରଣ ସବୁକିଛି ଜ୍ଞାନ ଆମର ଶ୍ରୀମଦ ଭାଗବତରେ ରହିଛି, ସମସ୍ତ ଜ୍ଞାନ ଶ୍ରୀମଦ ଭାଗବତରେ ରହିଛି। କିନ୍ତୁ ଭଗବତ ସମ୍ବନ୍ଧୀୟ ଜ୍ଞାନ ଆମର ନାହିଁ ମାନେ ଆଉ ସବୁ କେତେ ଜ୍ଞାନ ଅଛି ସେ ଜ୍ଞାନ ମଧ୍ୟ ବହୁତ ଜ୍ଞାନ ବୋଲି ଭଗବାନ କହୁଛନ୍ତି ଭଗବତ ଗୀତା ନବମ ଅଧ୍ୟାୟ। ଏବଂ କାହିଁକି ଏସବୁ ମୋଘ ବା ସବୁ ବିଫଳ ହବ କାହିଁକି ନା ଯେହେତୁ ସେମାନେ ମୋହିନୀ ସୀତା ରାକ୍ଷସୀ ପ୍ରକୃତି ମୋହିନୀ ସୀତା ଭଗବାନ କହୁଛନ୍ତି ରାକ୍ଷସୀ ମାସରେ ଚାହିଁବ ପ୍ରକୃତି ମୋହିନୀ ସୀତା ଏ ରାକ୍ଷସ ପ୍ରକୃତି ବା ଆଶ୍ରିତ ପ୍ରକୃତି ବା ମୋହିନୀ ପ୍ରକୃତି, ଏ ଭୌତିକ ଜଗତରେ ଯେଉଁ ତ୍ରିଗୁଣ ପାଇଁ ମାୟା ଯେଉଁ କହିଲି ସତ ରଜତମ ତ୍ରିଗୁଣ, ଇଏ କେତେବେଳେ ରାକ୍ଷସ ପ୍ରକୃତି ରହୁଛି, କେତେବେଳେ ମୋହିନୀ ପ୍ରକୃତି ରହୁଛି ଯାହାକୁ ଆମେ ସମସ୍ତଙ୍କୁ ମୋହ କରିଦେଉଛି, ବା ରାକ୍ଷସୀ ଆଶ୍ରୀ ପ୍ରକୃତି ରହିଛି। ଆଶ୍ରୀ ପ୍ରକୃତି କହିଲେ ଯିଏ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ। ତେଣୁ ଏଭଳି ଭାବରେ ଭଗବାନ କହୁଛନ୍ତି ଯେଉଁ ପ ବର୍ଗ ରାସ୍ତା ମୁଁ କହିଲି, ପ ଫ ବରେ ସବୁକିଛି ବ୍ୟର୍ଥ ହେଇଯାଉଛି ଏବଂ ଭୟ ସମସ୍ତଙ୍କର ଭୟ ରହୁଛି। ଆମେ ଯେଉଁ ଆସୁ ଅଡିଟ୍ରେ ଆମେ ଆସୁ ଆମର ଅଡିଟ୍ ଚାଲିଛି ଆମର ବ୍ଲକ ଅଫିସ ଇଞ୍ଜିନ କାର୍ଡ, ସେଠି ଜଣେ ମୋତେ କାଲି କହିଲେ କହିଲେ ମୋତେ ଗୋଟେ ପ୍ରଶ୍ନ ପଚାରିବା ଅଛି, କ'ଣ ନା ମୋର ଟିକେ ଭୟ ରହୁଛି ଭାଇ, ସବୁବେଳେ ଭୟ ଲାଗୁଛି, ଯେତେବେଳେ ଗାଡ଼ିରେ ଆମେ ଯାଉଛୁ ଗାଡ଼ି ବହୁତ ସ୍ପିଡ଼ରେ ଯାଉଛି ସେତେବେଳେ ମୋର ଭୟ ରହୁଛି, ଭୟରୁ କେମିତି ଉଦ୍ଧାର କରେ, ସମସ୍ତଙ୍କର ଭୟ ରହୁଛି, ଏମିତି କେହି ନାହିଁ ଯିଏ ଭୟରୁ ମୁକ୍ତ। କିନ୍ତୁ ଭୟରୁ କେମିତି ମୁକ୍ତ ହେଇପାରିବ ସେ ବିଷୟରେ ଆମର ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି, ଆମର ଭଗବାନ ଏଇ କପିଳଦେବ କହିବେ ଏ ବିଷୟରେ ବର୍ଣ୍ଣନା କରିବେ କେମିତି ଆମେ ଭୟରୁ ମୁକ୍ତ ହେଇପାରିବା। ନାନ୍ୟତ୍ର ମଧୁଭଗବତ ପ୍ରଧାନ ପୁରୁଷେଶ୍ୱରା ଆତ୍ମନାଶର ଭୂତାନ ଭୟଂ ତୀବ୍ରଂ ନିବର୍ତ୍ତତେ, ସମସ୍ତଙ୍କର ଭୟ ରହିଛି କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କର ଭୟ ନାହିଁ। ନାନ୍ୟତ୍ର ମଧୁଭଗବତ ଭଗବାନଙ୍କ ଭକ୍ତ ଛାଡ଼ିଦେଲେ ଆଉ ସମସ୍ତଙ୍କର ଭୟ ରହିଛି। ନାନ୍ୟତ୍ର ମଧୁଭଗବତ ପ୍ରଧାନ ପୁରୁଷେଶ୍ୱରା ଆତ୍ମନାଶର ଭୂତାନ ଭୟଂ ତୀବ୍ରଂ ନିବର୍ତ୍ତତେ, ଭୟରୁ ନିବୃତ୍ତ ହେବା ପାଇଁ ଜଣେ ଭଗବାନଙ୍କର ଭକ୍ତ ନେଇ ସେ ସବୁ ହେଇପାରିବ, ନହେଲେ ସବୁବେଳେ ସମସ୍ତଙ୍କର ଭୟ ରହିବ। ଏବଂ ଭୟ କ'ଣ ପାଇଁ ରହୁଛି ନା ମୃତ୍ୟୁ, ସବୁଠାରୁ ବଡ଼ ଭୟ ହେଉଛି ମୃତ୍ୟୁ। ଭଗବତର ମୃତ୍ୟୁ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ନିହା ଭିତରେ ନାଶସ୍ତି ତତେ ବାୟୁ ନବିତ୍ୟତେ ସ୍ୱଳ୍ପ ମଧ୍ୟ ଧର୍ମସ୍ୟ ପ୍ରାୟତେ ମହତ ଭୟା, ଆମେ ମହତ ଭୟରୁ କେମିତି ପ୍ରାଣ ହେଇପାରିବା ପରିତ୍ରାଣ ହେଇପାରିବା ବା ମହତ ଭୟରୁ କେମିତି ରକ୍ଷା ପାଇପାରିବା ନା ଆମେ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କିଛି ସେବା କରିଥିବା, ସ୍ୱଳ୍ପ ମଧ୍ୟ ଅସଧର୍ମସ୍ୟ ଅତି କିଛି ଅଳ୍ପ କିଛି ଯଦି ବି ଭଗବାନଙ୍କର ସେବାରେ ଆମେ କରିଛେ କିଛି ସେବା କରିଛେ ତାହେଲେ ମଧ୍ୟ ସେ ଆମକୁ ବହୁତ ବଡ଼ ଭୟରୁ ରକ୍ଷା କରିପାରିବ। ଯେମିତି ଅଜାମିଳ, ଅଜାମିଳ ଏତେ ପାପ କାର୍ଯ୍ୟ କରିଥିଲା ଯେ ଅଜାମିଳ ଉପଖ୍ୟାନ ରହିଛି ଭଗବତଙ୍କ ଷଷ୍ଠସ୍କନ୍ଧରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଆମେ ସଂକ୍ଷେପରେ କହିବା ଯେ ଅଜାମିଳ ବହୁତ ପ୍ରକାର ଏଇ ଯେଉଁ ବେଶାସକ୍ତ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ସବୁ ଲିପ୍ତ ଥିଲା। ଆମର ସାଧାରଣତଃ ଚାରୋଟି ପାପର ସ୍ଥାନ ରହିଛି, ଦ୍ୟୁତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା, ଦ୍ୟୁତଙ୍କ ହେଉଛି କ'ଣ ନା ଯେଉଁ ପଶାକଳ ଚାଷ କଳ ଇତ୍ୟାଦି ହେଉଛି, ଏଇଟା ହେଉଛି ଗୋଟେ ଅଧର୍ମର ବା ପାପର ଗୋଟେ ସ୍ଥାନ। ଦ୍ୟୁତଙ୍କ ପାନଙ୍କୁ କହିଲେ ଯେତେ ନିଶା ଦ୍ରବ୍ୟ ରହିଛି, ଚା ପାନ ବିଡ଼ି ସିଗାରେଟ୍ ମଦ କଣ୍ଢେଇ ଭାଙ୍ଗ ଏସବୁ ହେଉଛି ଏଇ ହେଉଛି ମଧ୍ୟ ଗୋଟେ ପାପର ସ୍ଥାନ। ଏବଂ ଦ୍ୟୁତଙ୍କ ପାନଙ୍କ ସ୍ତ୍ରୀଙ୍କ ଅବୈଧ ସ୍ତ୍ରୀ ସଙ୍ଗ, ନିଜ ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ସଙ୍ଗ କରିବା ସେଇଟା ଗୋଟେ ଗୋଟେ ପାପର ସ୍ଥାନ। ଏବଂ ସୁନା କହିଲେ ଜୀବ ହତ୍ୟା ଯେଉଁ ହେଉଛି, ଆମେ ମାଛ ମାଂସ ଯଦି ଖାଉଛେ ଯେଉଁ ଜୀବ ହତ୍ୟା କରାଯାଉଛି ସେ ମଧ୍ୟ ଗୋଟେ ପାପର ସ୍ଥାନ। ତେଣୁ ଏ ସମସ୍ତ କିଛି ପାପ ଆମ ଅଜାମ୍ବଳ ସେସବୁ ପାପ କାର୍ଯ୍ୟ କରୁଥିଲେ, କିନ୍ତୁ ତାଙ୍କର ଗୋଟିଏ ଅଳ୍ପ ସେବା ଭଗବାନଙ୍କର କରିଛନ୍ତି ଯାହାକି ସେ ତାର ପୁଅର ନାଁ ନାରାୟଣ ବୋଲି ରଖିଛି, ତାର ତାଙ୍କର ଆଠ ଦଶଟି ସନ୍ତାନ ଥିଲେ ତ ଶେଷ ସନ୍ତାନ ଯେ ସେ ଶେଷ ସନ୍ତାନର ନାମ ଦିଆଯାଇଛି ନାରାୟଣ। ତେଣୁ ତାକୁ 88 ବର୍ଷ ବୟସରେ ଯେତେବେଳେ ଯମରାଜ ଆସି ଯମଙ୍କର ଦୂତମାନେ ଆସି ପହଞ୍ଚାଉଛନ୍ତି, ତିନି ଜଣ ଦୂତ ଆସି ପହଞ୍ଚାଇଛନ୍ତି, ସେ ତିନି ଜଣ ଦୂତଙ୍କର ଯେଉଁ ବିକଟାଳ ରୂପ ଦେଖିକିରି ସେ ଭୟ କରିକି ସେ ପୁଅକୁ ରଖିକରି ନାରାୟଣ ବୋଲି ଲାଗିଛି। କିନ୍ତୁ ଯେହେତୁ ସେ ନାରାୟଣ ନାମ ଉଚ୍ଚାରଣ କରିଛି, ସେ ନାରାୟଣ ନାମ ହେଉଛି ଭଗବାନଙ୍କର ନାମ, ତେଣୁ ପୁତ୍ରକୁ ରକ୍ଷା କରିଥିଲେ ମଧ୍ୟ ସେ ଭଗବାନଙ୍କର ନାମ ନେଇଥିବା ହେତୁ ସାଙ୍ଗେ ସାଙ୍ଗେ ବିଷ୍ଣୁ ଦୂତମାନେ ଆସି ତାକୁ ସେ ଯମଦୂତମାନଙ୍କଠାରୁ ରକ୍ଷା କରିଛନ୍ତି। ତେଣୁ ଏଭଳି ଭାବରେ ଆମେ ଦେଖିବା ଯମଦୂତମାନଙ୍କଠାରୁ ରକ୍ଷା ପାଇକିରି ଅଜାମିଳ ତାପରେ ସେ ଜାଣିପାରିଲା ପ୍ରକୃତରେ କିଭଳି ଭାବରେ ସେ ପାପ କାର୍ଯ୍ୟ କରୁଥିଲା, ଯେଉଁଥିପାଇଁ କି ସେ ଏଭଳି ମାନବଜନ ପାଇକି ମଧ୍ୟ ସେ ପଶୁ ଭଳି ଜୀବନ ଧାରଣ କରୁଥିଲା, ଏସବୁ ତାର ରିଏଲାଇଜେସନ ଆସିବା ତାର ଅନୁଭୂତି ହେଇଛି। ତାପରେ ଯେତେବେଳେ ଯମଦୂତମାନେ ବିଷ୍ଣୁଦୂତମାନଙ୍କର ଆଲୋଚନା ସରିଲା ପରେ ସବୁ ଫେରିଯାଇଛନ୍ତି, ତାର ତାକୁ ଜୀବନ ଦାନ କରିଛନ୍ତି, ତେଣୁ ସିଏ ସବୁକିଛି ତ୍ୟାଗ କରି ସଂସାରରେ ତେରେ ସବୁ ତ୍ୟାଗ କରି ସେ ହରିଦ୍ୱାର ଯାଇ ସେଠି ଭଗବାନଙ୍କର ଭଗବାନଙ୍କୁ ଭଜନ କୀର୍ତ୍ତନ କରିଛି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଭାବରେ ଭଗବାନଙ୍କର ଯେତେବେଳେ ଭଜନ କରିଛି ସେହି ସମୟରେ ସେ କିଭଳି ଭଗବାନଙ୍କର ଧାମ ପ୍ରାପ୍ତ ହେଇଯିବ। ଭଗବାନଙ୍କର ଧାମରୁ ଗଲେ ବୃନ୍ଦାବନରୁ ବୈକୁଣ୍ଠ ଧାମରୁ ଆସିଛି ଗୋଟେ ବିମାନ ଆସିଛି ଏବଂ ସେ ବିମାନରେ ବସି ଅଜାଙ୍ଗ ବୈକୁଣ୍ଠ ଧାମ ଯାତ୍ରା କରିଛି। ତେଣୁକରି ସ୍ୱଳ୍ପ ମଧ୍ୟ ସେ ଧର୍ମ ସେ ଯଦି କିଛି ଜଣେ ଅଳ୍ପ କିଛି ଭଗବାନଙ୍କର ସେବା କରିଛି ତାହେଲେ ମଧ୍ୟ ସେ ବିରାଟ ବଡ଼ ଭୟରେ ମୁକ୍ତି ପାଇପାରିବ ମୁକ୍ତି ଲାଭ କରିପାରିବ। ତେଣୁ ଇଏ ହେଉଛି ସୁଯୋଗ। ସେଥିପାଇଁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଆମକୁ ଏଇ ମାନବ ଜନ୍ମରେ ସେ ସୁଯୋଗ ପ୍ରଦାନ କରାଯାଇଛି କାରଣ ଅନ୍ୟ କୌଣସି ଜନ୍ମରେ ଜଣେ ଚାହିଁଲେ ମଧ୍ୟ ଏଇ ଭୟରୁ ମୁକ୍ତି ହେଇପାରିବ ନାହିଁ। ହଁ ମୋର ପାଇବାର ଉଦ୍ଦେଶ୍ୟ ଥିଲା ଯେଉଁ କ ବର୍ଗ କଥା କହୁଥିଲି ଇଏ ହେଉଛି ପ ବର୍ଗର କଥା କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ସେମାନେ ଆଉ ପ ବର୍ଗ ରାସ୍ତାରେ ଯାଉନାହାନ୍ତି ସେମାନେ ଅଳ୍ପ ବର୍ଗ ରାସ୍ତାରେ ଯାଉଛନ୍ତି। ଯେଉଁ କହିଲେ ଶତାଙ୍ଗ ପ୍ରସଙ୍ଗାନ ମହବୀର୍ଯ୍ୟ ସମ୍ବିତ ଭବନ୍ତି ଉତ୍କର୍ଣ୍ଣ ରସାୟନ କଥା ତେଣୁ ଆଶୁ ଅପବର୍ଗ ବର୍ତ୍ତମାନ ଖୁବ୍ ଶୀଘ୍ର ସେମାନେ ଅପବର୍ଗ ରାସ୍ତାରେ ଚାଲିବେ ଆଶୁ ଅପବର୍ଗ ବର୍ତ୍ତମାନ ଏବଂ ଅପବର୍ଗ ରାସ୍ତାରେ ଚାଲିଲେ କ'ଣ ହବ ନା ଶ୍ରଦ୍ଧା ରତି ଭକ୍ତି ଅନୁପ୍ରବେଶ ଏ ଗୋଟେ ପରେ ଗୋଟେ ଆସିବ ଭଗବାନ ପ୍ରତି ଶ୍ରଦ୍ଧା ଆସିବ କିନ୍ତୁ ଆପଣମାନଙ୍କ ପ୍ରଥମେ ଏଇ ଆଜି ଗୋଟେ ସତ୍ସଙ୍ଗ କରିବା ପାଇଁ ଶ୍ରଦ୍ଧା ଆସିଛି ଯେଉଁଥିପାଇଁ କି ଆପଣମାନେ କି ଆସିଛନ୍ତି ଏଠି ବିଭିନ୍ନ ଭଗବାନଙ୍କର କଥା କୀର୍ତ୍ତନ ନାମ କୀର୍ତ୍ତନ ଶ୍ରବଣ କଲେ ଭଗବାନ କଥା କୀର୍ତ୍ତନ ଶ୍ରବଣ କରୁଛନ୍ତି ଭଗବାନ ପ୍ରସାଦ କରିଦେଲେ ବର୍ତ୍ତମାନ ଭଗବାନଙ୍କର ଆଳତି ହେବ ଭଗବାନଙ୍କ ତାଙ୍କ ଭୋଗ ଲାଗିଛି ତେଣୁ ଏସବୁ ଶ୍ରଦ୍ଧା ଆସିବ ଏବଂ ତାପରେ ଆସିବ ରତି ଆସିବ ଭଗବାନ କଥାରେ ଆଗ୍ରହ ଆସିବ ଆନନ୍ଦ ପ୍ରାପ୍ତ ହେବା ରତି ଆସିବ ଆଉ ପ୍ରେମ ଆସିବ ଏବଂ ତାପରେ ଭକ୍ତି ଆସିବ ଏ ଗୋଟେ ପରେ ଗୋଟେ ଆସିବ ଶ୍ରଦ୍ଧା ରତି ଭକ୍ତି ଅନୁପ୍ରବେଶ ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାରତରେ କହୁଛନ୍ତି ଯେ ଏ ମାନବ ଜନ୍ମ ପ୍ରାପ୍ତ ହେଇ ଆମକୁ ସେ ସୁଯୋଗ ପ୍ରଦାନ କରାଯାଇଛି। ଅନ୍ୟ କୌଣସି ଜନ୍ମରେ ଯେ ପଶୁ ପକ୍ଷୀ ଇତ୍ୟାଦି ଜନ୍ମରେ ସେମାନେ ଏଇ ଯୋଉ ସଂସାର ଚକ୍ରରୁ ମୁକ୍ତି ହେବା ପାଇଁ ବା ବୁଲିବା ପାଇଁ ସେମାନେ ସୁଯୋଗ ପ୍ରାପ୍ତ ହେଇପାରୁନାହାନ୍ତି କାରଣ ତାଙ୍କର ଚେତନା ଏତେ ଉନ୍ନତ ନୁହେଁ। ଏମିତିକି ଆମର ଦେବଲୋକ ମାନେ ମନୁଷ୍ୟ ଲୋକର ଉର୍ଦ୍ଧ୍ୱରେ ଯେଉଁ ଦେବଲୋକ ଇତ୍ୟାଦି ରହିଛି ସେଠି ମଧ୍ୟ ସେସବୁ ଲୋକରେ ମଧ୍ୟ ସେମାନେ ଭଗବାନଙ୍କୁ ଠାରୁ ଏଇ ବୌଦ୍ଧ ସଂସାରରେ ମୁକ୍ତି ହେବା ପାଇଁ ମଧ୍ୟ ସେମାନେ ସୁଯୋଗ ପ୍ରାପ୍ତ ହେଇପାରୁନାହାନ୍ତି କାହିଁକି ନା ସେସବୁ ଲୋକରେ ବହୁତ ପ୍ରକାର ଭୋଗ ଥିବା ହେତୁ ସେମାନେ ଭଗବାନଙ୍କର ଭକ୍ତି ଆଚରଣ କରିପାରୁନାହାନ୍ତି। ତେଣୁ ମାନବ ଜନ୍ମରେ ହିଁ କେବଳ ଏହି ସଂସାରରେ ମୁକ୍ତ ହେବା ପାଇଁ ସୁଯୋଗ ମିଳିଛି ଅନ୍ୟ କୌଣସି ଜନ୍ମରେ ସେ ସୁଯୋଗ ନାହିଁ ମିଳିବନି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଆମର ସେମାନେ ଭାଗବତର ଏକାଶ ଖଣ୍ଡରେ ଭଗବାନ ଏ କଥାଟା କହିଛନ୍ତି ଯେ ନୃଦେହ ମାର୍ଜମ ସୁଲଭମ ସୁଦୁର୍ଲଭମ ପ୍ଲବମ ସୁକଳ୍ପମ ଦୁର୍କର୍ଣ୍ଣ ଧାରମ ମୟାନୁକୂଳ ନବସ୍ୱ ତେରିତର କୁମାର ଭବାବ୍ଦି ନ କରେ ସ୍ୱ ଆତ୍ମା। ଆମେ ଏ ମାନବ ଜନ୍ମ ପାଇଛେ ଇଏ ହେଉଛି ଆମକୁ ସୁଲଭ ହେଇଛି ଆମର ମାନବ ଜନ୍ମଟା ବର୍ତ୍ତମାନ ବର୍ତ୍ତମାନ ସୁଲଭ ମିଳିଛି ବା ସୁଯୋଗ ମିଳିଛି ସେ ମାନବ ଜନ୍ମ କାରଣ ଇଏ ବହୁତ ଜନ୍ମ ପରେ ଆମେ ପ୍ରାପ୍ତ ହେଇଛେ ସୁଦୁର୍ଲଭ ବୋଲି ସେଥିରେ କୁହାଯାଇଛି ଏବଂ ଇଏ ଗୋଟେ ପ୍ଲବଂ ବା ନୌକା ସଦୃଶ ଏ ଭବସାଗର ପାର ହେବା ପାଇଁ ଇଏ ହେଉଛି ଗୋଟେ ନୌକା ସଦୃଶ ମାନବ ଜନ୍ମ ଏବଂ ଗୁରୁକର୍ଣ୍ଣ ଧାରଣ ଆମେ ଏଇ ନୌକାରେ ଆମେ ଜଣେ ଗୁରୁଙ୍କୁ କର୍ଣ୍ଣଧାର ହିସାବରେ ରଖିବା ଜଣେ ଗୁରୁଙ୍କର ଆଶ୍ରୟ ଗ୍ରହଣ କରିବା ଏବଂ ନୟାନୁକୂଳ ନଭ ଏଇ ଯେଉଁ ଭଗବାନଙ୍କର ବାଣୀ ସବୁ ବର୍ତ୍ତମାନ କପିଳଦେବ ସବୁ ତାଙ୍କର ଜ୍ଞାନ ଦେଉଛନ୍ତି ଅନ୍ୟାନ୍ୟ ସବୁ ଶାସ୍ତ୍ରରେ ସବୁ ବିଭିନ୍ନ ପ୍ରକାର ବାଣୀ ରହିଛି ବା ନିର୍ଦ୍ଦେଶ ସବୁ ରହିଛି ବା ଜ୍ଞାନ ରହିଛି ଏସବୁକୁ ଅନୁକୂଳ ବାୟୁ ସହିତ ତୁଳନା କରାଯାଇଛି ତେଣୁ ଏହିସବୁର ସୁଯୋଗ ଜଣେ ଯଦି ମାନବ ଜନ୍ମରେ ଯଦି ଗ୍ରହଣ ନ କଲେ ମାନବ ଜନ୍ମରେ ଜଣେ ଗୁରୁଙ୍କର ଶରଣରେ ଗ୍ରହଣ କଲେ ନାହିଁ ଭଗବାନଙ୍କ କଥା ଶୁଣିଲେ ନାହିଁ ଭଗବାନଙ୍କର ଜ୍ଞାନକୁ ଗ୍ରହଣ କଲେ ନାହିଁ ଏସବୁ ଜିନିଷ ଯଦି ଉପଲବ୍ଧି ସୁଯୋଗ ଯଦି ଲାଭ ନ କଲେ ତାହେଲେ ନୟାନୁକୂଳ ନବସ୍ରୋତରେ କୁମାର ଭବାବ୍ଦି ନ କରେ ସ ଆତ୍ମା ଏସବୁ ସୁଯୋଗ ନେଇକି ଜଣେ ଏଇ ଭବସାଗରକୁ ପାର ହେବା ପାଇଁ ଚେଷ୍ଟା କରିବା କଥା କିନ୍ତୁ ଏସବୁ ଚେଷ୍ଟା ଯଦି ନ କଲେ ତାହେଲେ ସ ଆତ୍ମା ଆତ୍ମା ମାନେ ନିଜ ନିଜର ହତ୍ୟା କରିବେ ଆମେ ଯଦି ନିଜେ ନିଜକୁ ହତ୍ୟା କରିବା ଆମକୁ କିଏ ରକ୍ଷା କରିପାରିବ ଯେଉଁମାନେ ଯେଉଁମାନେ ସୁଇସାଇଡ଼ କରୁଛନ୍ତି ଯେଉଁମାନେ କେତେବେଳେ ଇଏ ଦେଉଛନ୍ତି ଦୌଡ଼ି ଦେଉଛନ୍ତି ବା ବିଭିନ୍ନ ପ୍ରକାର ବିଷ ଖାଇ ଦେଉଛନ୍ତି ଏଇଭଳି ଭାବରେ ନିଜେ ନିଜର ଆତ୍ମହତ୍ୟା କରୁଛନ୍ତି ତେଣୁ ତାକୁ କିଏ ରକ୍ଷା କରିପାରିବେନି ତେଣୁ ସେଇଭଳି ଭାବରେ ଭଗବାନ ତାଙ୍କୁ ସୁଯୋଗ ପ୍ରଦାନ କରିଛନ୍ତି ଯାହାଫଳରେ କି ଆମେ ଏଇ ମାନବ ଜନ୍ମରେ ଏଇ ଯେଉଁ ଦୁଃଖଦାୟକ ସ୍ଥିତି ରହିଛି ସେ ବର୍ଣ୍ଣନା କରାଯାଉଛି ସେଇ ଦୁଃଖଦାୟକ ସ୍ଥିତିରୁ ଆମେ ମୁକ୍ତି ପାଇପାରିବା ତେଣୁ ଯଦି ଏ ସୁଯୋଗକୁ ଆମେ ଯଦି ଗ୍ରହଣ ନ କରିବା ତାହେଲେ ଆମେ ନିଜେ ନିଜର ଆତ୍ମହତ୍ୟା ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାହେଲେ ବହୁତ